ଯେଉଁ ଲୋକମାନେ ପୂର୍ବ ଜନ୍ମରେ ତଥା ଏହି ଜନ୍ମରେ ପୂର୍ବ ପୁଣ୍ୟକର୍ମ କରିଛନ୍ତି ଏବଂ ଯେଉଁମାନଙ୍କର ପାପ ସମ୍ପୂର୍ଣ୍ଣ ରୂପେ ଦୂର ହୋଇଯାଇଅଛି ଏବଂ ଯେଉଁମାନେ ଦ୍ୱନ୍ଦ୍ୱମୋହରୁ ମୁକ୍ତ ସେଇମାନେ ହିଁ ଦୃଢ଼ତାର ସହିତ ମୋତେ ଭଜନ କରନ୍ତି ବା ପୂଜା କରନ୍ତି।
ଦୋଜ୍ ଏଲିଜିବୁଲ୍ ଫର୍ ଏଲିଭେସନ୍ ଟୁ ଦ ଟ୍ରାନ୍ସେଣ୍ଡେଣ୍ଟାଲ୍ ପୋଜିସନ୍ ଆର୍ ମେନ୍ସନ୍ ଇନ୍ ଦିସ୍ ଭର୍ସ।
ଯେଉଁମାନେ ଦିବ୍ୟ ସ୍ତରକୁ ଉନ୍ନୀତ ହେବାକୁ ଯୋଗ୍ୟ ସେଇମାନଙ୍କ କଥା ଏହି ଶ୍ଳୋକରେ ବର୍ଣ୍ଣନା କରାଯାଇଅଛି।
ଫର୍ ଦୋଜ୍ ହୁ ଆର୍ ସିନ୍ଫୁଲ୍ ଏଥେଷ୍ଟିକ୍ ଫୁଲିସ୍ ଆଣ୍ଡ ଡିସିଥଫୁଲ୍ ଇଟ୍ ଇସ୍ ଭେରି ଡିଫିକଲ୍ଟ ଟୁ ଟ୍ରାନ୍ସେଣ୍ଡ ଦ ଡୁଆଲିଟି ଅଫ୍ ଡିଜାୟାର୍ ଆଣ୍ଡ ହେଟ୍।
ଯେଉଁମାନେ ପାପି ନାସ୍ତିକ ନିର୍ବୋଧ ଏବଂ ଧୋକାବାଜ ଅଟନ୍ତି ସେମାନଙ୍କ ପକ୍ଷରେ ଦ୍ୱନ୍ଦ୍ୱମୋହ ଏବଂ ଘୃଣାରୁ ମୁକ୍ତ ହେବା ବଡ଼ କଷ୍ଟକର।
ଓନ୍ଲି ଦୋଜ୍ ହୁ ହାଭ୍ ପାସ୍ଡ ଦେୟାର୍ ଲାଇଫ୍ସ ଇନ୍ ପ୍ରାକ୍ଟିସିଂ ଦି ରେଗୁଲେଟିଭ୍ ପ୍ରିନ୍ସିପଲ୍ସ ଅଫ୍ ରିଲିଜିଅନ୍ ହୁ ହାଭ୍ ଆକ୍ଟେଡ୍ ପାୟସ୍ଲି ଆଣ୍ଡ ହୁ ହାଭ୍ କନ୍କ୍ୱର୍ଡ ସିନ୍ଫୁଲ୍ ରିଆକ୍ସନ୍ସ କ୍ୟାନ୍ ଆକ୍ସେପ୍ଟ ଡିଭୋସନାଲ୍ ସର୍ଭିସ୍ ଆଣ୍ଡ ଗ୍ରାଜୁଆଲି ରାଇଜ୍ ଟୁ ଦ ପିଓର୍ ନଲେଜ୍ ଅଫ୍ ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍ହେଡ୍।
ଯେଉଁମାନେ ଜୀବନରେ ଧର୍ମନୀତି ଅନୁସରଣ କରି ଜୀବନ ବିତାଇଛନ୍ତି ବା ବିତାଉଛନ୍ତି ଏବଂ ଯେଉଁମାନେ ପୁଣ୍ୟକର୍ମ କରିଛନ୍ତି ଏବଂ ପାପକର୍ମର ପ୍ରତିକ୍ରିୟାରୁ ମୁକ୍ତ ହୋଇଯାଇଛନ୍ତି ସେଇମାନେ ହିଁ ଭକ୍ତି ଯୋଗ ମାର୍ଗକୁ ଗ୍ରହଣ କରିପାରନ୍ତି ଏବଂ କ୍ରମଶଃ ଭଗବତ ବିଜ୍ଞାନ ଲାଭ କରିବା ନିମିତ୍ତ ନିଜକୁ ଉପରକୁ ଉଠାଇପାରନ୍ତି।
ଦେନ୍ ଗ୍ରାଜୁଆଲି ଦେ କ୍ୟାନ୍ ମେଡିଟେଟ୍ ଇନ୍ ଟ୍ରାନ୍ସ ଅନ୍ ଦ ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍ ହେଡ୍।
ତତ୍ପରେ ସେମାନେ ଭଗବାନଙ୍କ ଉପରେ ଧ୍ୟାନ କରିପାରନ୍ତି।
ଦ୍ୟାଟ୍ ଇଜ୍ ଦ ପ୍ରୋସେସ୍ ଅଫ୍ ବିଙ୍ଗ୍ ସିଚୁଏଟେଡ୍ ଅନ୍ ଦ ସ୍ପିରିଚୁଆଲ୍ ପ୍ଲାଟଫର୍ମ।
ଦିବ୍ୟ ସ୍ତରରେ ଅବସ୍ଥାନ କରିବାର ଏହା ହିଁ ହେଉଛି ବିଧି।
ଦିସ୍ ଏଲିଭେସନ୍ ଇଜ୍ ପସିବଲ୍ ଇନ୍ କ୍ରିଷ୍ଣ କନ୍ସିୟସ୍ନେସ୍ ଇନ୍ ଦ ଆସୋସିଏସନ୍ ଅଫ୍ ଦ ପିଓର ଡିଭୋଟିସ୍ ଫର୍ ଇନ୍ ଦ ଆସୋସିଏସନ୍ ଅଫ୍ ଗ୍ରେଟ୍ ଡିଭୋଟିସ୍ ୱାନ୍ କ୍ୟାନ୍ ବି ଡେଲିଭର୍ଡ ଫ୍ରମ୍ ଡେଲିଭିଜନ୍।
ଏହି ପ୍ରକାର ଉନ୍ନତି ଶୁଦ୍ଧ ଭକ୍ତ ମେଳରେ ସାଧୁ ସଙ୍ଗରେ କୃଷ୍ଣ ଚେତନାରେ ହିଁ ସମ୍ଭବପର କାରଣ ଶୁଦ୍ଧ ଭକ୍ତ ବା ସାଧୁ ହିଁ ବ୍ୟକ୍ତିକୁ ଦ୍ୱନ୍ଦ୍ୱମୋହରୁ ମୁକ୍ତ କରାଇପାରେ।
ଇଟ୍ ଇଜ୍ ଷ୍ଟେଟେଡ୍ ଇନ୍ ଦ ଶ୍ରୀମଦ୍ ଭାଗବତମ୍ 5:5:2 ଦ୍ୟାଟ୍ ଇଫ୍ ୱାନ୍ ଆକ୍ଚୁଆଲି ୱାଣ୍ଟସ୍ ଟୁ ବି ଲିବରେଟେଡ୍ ୟୁ ମଷ୍ଟ ରେଣ୍ଡର୍ ସର୍ଭିସ୍ ଟୁ ଦ ଡିଭୋଟିସ୍ ମହତ୍ ସେବାମ୍ ଦ୍ୱାର ମାହୁର୍ ବିମୁକ୍ତେ।
ଭାଗବତରେ ଏହା କୁହାଯାଇଛି ଯେ ଯଦି କେହି ପ୍ରକୃତରେ ମୁକ୍ତ ହେବାକୁ ଇଚ୍ଛା କରେ ତାକୁ ନିଶ୍ଚୟ ଭକ୍ତର ସେବା କରିବାକୁ ପଡ଼ିବ କିନ୍ତୁ ଯେ ଭୌତିକବାଦୀ ବା ସଂସାରୀ ଲୋକଙ୍କ ସାଥିରେ ବାସ କରେ ସେ ଏକ ଅଜ୍ଞାନ ଅନ୍ଧକାରମୟ ସ୍ଥାନକୁ ଗତି କରୁଛି ବୋଲି କୁହାଯିବ।
ସେଟା କୁହାଯାଇଛି ବଟ୍ ୱାନ୍ ହୁ ଆସୋସିଏଟ୍ସ ୱିଥ୍ ମେଟେରିଆଲିଷ୍ଟିକ୍ ପିପୁଲ୍ ଇନ୍ ଅନ୍ ଦେ ଇଜ୍ ଅନ୍ ଦ ପାଥ୍ ଲିଡିଂ ଟୁ ଦ ଡାର୍କେଷ୍ଟ ରିଜିଅନ୍ ଅଫ୍ ଏକ୍ଜିଷ୍ଟେନ୍ସ। ଏଇ ଯେଉଁ ଏଇଟା ସେକେଣ୍ଡଟା ଅଲ୍ ଦ ଡିଭୋଟିଜ୍ ଅଫ୍ ଦ ଲର୍ଡ ଟ୍ରାଭର୍ସ ଦିସ୍ ଆର୍ଥ ଜଷ୍ଟ ଟୁ ରିକଭର୍ ଦ କଣ୍ଡିସନ୍ ସୋଲ୍ସ ଫ୍ରମ୍ ଦେୟାର୍ ଡେଲିଭିଜନ୍।
କେବଳ ବଦ୍ଧ ଜୀବକୁ ଦ୍ୱନ୍ଦ୍ୱମୋହରୁ ମୁକ୍ତ କରିବା ନିମିତ୍ତ ଭକ୍ତମାନେ ପୃଥିବୀରେ ବିଚରଣ କରନ୍ତି।
this the impersonalists do not know that forgetting their constitutional position as subordinate to the Supreme Lord is the greatest violation of God's law.
मायावादी माने एक कथा जानती नहीं जे जीव नित्य कृष्ण दास अर्थात जीवर स्वरूप कौन
तब नहीं
एक कथा को भूली जाए अर्थ भगवान को नियम रे को विराट उल्लंघन अटे
Unless one is reinstated in this in his own constitutional position, it is not possible to understand the Supreme Personality or to be fully engaged in his transcendental loving service with determination.
जे पर्यंत व्यक्ति निज स्वरूप रे अवस्थान न करिछि से पर्यंत भगवान को बुझिया संभव पर नहि किंबा दृढ़ वतर सहित भक्ति जग मार्ग रे कृष्ण सेवा रे नियुक्त हेबा संभव पर नहि
आज गत क्लास रे हम आलोचना करथले जे केमिति बहुत जगत को जो माने आसछन्दि जितेबाला इच्छा और उद्देश्य यही दुईट कारण भौतिक जगत को आसान तेणु जिते बी दुईट कारण से मुक्त हे द्वंद्व मोह निर्मुक्ता जो मैंने से द्वंद्व एवं मोह यू जो मैंने मुक्त हे से भगवान भजन दृढ़ भाव में भजन करें भगवत धाम को जापर तेणु यही स्तर को आसवापी हेले सर्वनिम्न आवश्यकता हूँ जे तांकर पापकर्मर अंत होवार अछि एवं पुण्यकर्म फल आरंभ होवार अछि जे सांतु अंतर्गत पापम जो माने पापकर्म रे लिप्त रहिसंदी पापकर्म कहले कौन बुझाए आमर वेदरे सब वर्णन करा जाइछ अनुमोदित कर्म जोटा कथा को पुण्यकर्म बोली कह जइबो किंतु वेदरे निषिद्ध कर्म भगवद गीता द्वितीय अध्याय रे भगवान कहिसंदी किं कर्म किं अकर्म इति कवयोपि अत्र महिता तत्ते कर्म प्रवक्ष्यामि यज्ञान्तरा मुख्य से असुवा कर्मणि अपि बोधव्यम बोधव्यं च विकर्मणा अकर्मणस्य बोधव्यम गहना कर्मण गति कर्म अकर्म विकर्म तीनोटी जिनिष रहिसिंदी तेणु विकर्म कहिले जोटा वेदरे अनुमोदन करा जाय नाही वेदरे निषिद्ध करा जाय छी वेदरे मना करा जाय छी किसी कार्य सब जेंते हमर मुख्य भाव रे पापर चारोटी स्थान जेंते कलिकाल रे परीक्षित महाराज देइसिंदी ते हूँ द्यूतंग पानंग स्त्रीय सुना ये चारोटी स्थान पापर स्थान बोली कहुत्र अधर्म चतुर्विधा ये अधर्मर बहुत प्रकार अधर्म रही पाप कार्य रही कि मुख्य ये हूँ चारोटी स्थान ये को पाप बोली पापर स्थान बोली कह तेणु वेदरे ये सब निषिद्ध करम कह वेदरे जो अनुमोदित कर्म ताको पुण्यकर्म बोली आम कह जोटा वेदर अनुमोद वेदर ऊर्धर जोटाक वेदर ऊर्धर अर्थ हो मानने पुण्यकर्म जो आम करे साधारणत उच्च लोक को उन्नत हाँपाई से कर्म सब करा आमर निजपाई कराऊ आम निजर इंद्र तृप्ति आम उच्च लोक जी चाहूचे स्वर्ग लोक जी चाहूचे तेतम भुक्त स्वर्ग लोक विशाण त्रिविद्या मांसम पापूत पापा जगेरिष्ट स्वर्गति प्रार्थ्यंते ते पुण्यम आसाद्य सुरेन्द्र लोकम अस्नादि दिव्यान दिव्यदेव भगवान भगवद गीतार नवम अध्याय भगवान कह पुण्यकर्म सब कर उद्देश्य कौन ना से ऊर्ध लोक को जी ऊर्ध लोक जो देवता मान लोक मान सब अच्छा से ही देवलोक मानक सब जन्मग्रहण करेंगे तेणु से जन्मग्रहण करने द्वारा से जो भौतिक उपभोग सब रही ऐश्वर्य सब रही ऐश्वर्य सब उपभोग करेंगे तेणु पुण्यकर्म उद्देश्य हूँ से ही ऊर्ध लोक को उन्नत ही सेठी से माने पुणी से इंद्र तृप्ति रही एवं पापकर्म जोटा रोच विकर्म जहाँ कह विकर्म हूँ पापकर्म करने द्वारा फल कौन हम ना से माने निम्न गति प्राप्त हे ऊर्धं गच्छन्ति सत्यस्था मध्य तिष्ठन्ति राजसा जघन्य गुण वृत्तिस्था अधो गच्छन्ति तामसा भगवत गीतार चतुर्थ अध्याय भगवान कहते जो मैंने सत्यगुण रे पुण्यकर्म सब करेंगे से मैंने ऊर्ध लोक को यात्रा करेंगे जो मैंने रजगुण रे से मध्य जो स्तर अच्छा से स्तर में रे जो मैंने पाप कार्य सब करेंगे से मैंने अधो गच्छन्ति निम्न लोक को यात्रा करेंगे व निम्न जोनि प्राप्त हे तेणु ये भाव में पुण्यकर्म ए पापकर्म ये दुई प्रकार कर्म रोच अकर्म कहले जोटा भगवान को उद्देश्य करा सी हूँ अकर्म अर्थात से पुण्यकर्म नुह कि पापकर्म नुह यज्ञार्थात कर्मणो अन्यत्र लोकोयं कर्मबंधन तदर्थं कर्म कौंतेय मुक्त संग समाचार भगवद्गीतार चतुर्थ अध्याय भगवान कहते तृतीय अध्याय यज्ञ अर्थात भगवान को उद्देश्य जोटा कर्म करा जाउची यज्ञ अर्थात कर्मण अन्यत्र लोक ସେ ହିଁ ସେଇଟାକୁ ଅକର୍ମ ବୋଲି କୁହାଯାଉଛି। ନହେଲେ କର୍ମବନ୍ଧନ ହେବ, ପୁଣ୍ୟକର୍ମ କରନ୍ତୁ ବା ପାପକର୍ମ କରନ୍ତୁ ସେଥିରେ କର୍ମବନ୍ଧନ, ପୁଣ୍ୟକର୍ମ ଫଳ ଅନୁସାରେ ସେମାନେ ଉପରକୁ ଯିବେ ସେ ଗୋଟେ କର୍ମବନ୍ଧନ, ଏବଂ ପାପକର୍ମର ଫଳ ଅନୁସାରେ ସେମାନେ ନିମ୍ନ ଲୋକକୁ ଯିବେ ସେ ମଧ୍ୟ ଗୋଟେ କର୍ମବନ୍ଧନ। ତେଣୁ ଭଗବାନଙ୍କ ଉଦ୍ଦେଶ୍ୟରେ ଯେଉଁ କର୍ମ କରାଯାଉଛି ତାକୁ ଅକର୍ମ ବୋଲି କୁହାଯାଉଛି। ତେଣୁ ତିନି ପ୍ରକାର କର୍ମର ଏଇ ତିନି ପ୍ରକାର ରହିଛି, ବିଭାଗ ରହିଛି ବା ତିନି ପ୍ରକାର ଅଲଗା ଅଲଗା ତିନି ପ୍ରକାର କର୍ମ ରହିଛି, କର୍ମ ଅକର୍ମ ଏବଂ ବିକର୍ମ। ତେଣୁ ଭଗବାନ କହୁଛନ୍ତି ଯେଉଁମାନଙ୍କର ପୁଣ୍ୟକର୍ମର ଫଳ ଶେଷ ହେଇଯାଇଛି, ପାପକର୍ମର ଫଳ ଶେଷ ହେଇଯାଇଛି, ଯେ ସାଙ୍କୁ ଅନ୍ତର୍ଗତ ପାପଂ, ପାପକର୍ମ ଜଣେ ଲିପ୍ତ ରହିଛନ୍ତି ମାନେ ସେମାନେ ଭଗବାନଙ୍କ କାର୍ଯ୍ୟ ସେମାନେ କରିପାରିବେ ନାହିଁ, ସେମାନେ ଦୁଷ୍କୃତି ନ ବୋଲି କୁହାଯାଉଛି। ନମାଂ ଦୁଷ୍କୃତି ନ ମୂଢ଼ା ପ୍ରପଦ୍ୟନ୍ତେ ନରାଧମ ମାୟା ଅପରୁତ ଜ୍ଞାନ ମହାଶ୍ରଂ ଭାବମାଶ୍ରିତ ଦୁଷ୍କୃତି ନ, ସେମାନଙ୍କର କୌଣସି ସ୍ୱୀକୃତି କାର୍ଯ୍ୟ କରୁନାହାନ୍ତି ବା ପାପ ପୁଣ୍ୟକର୍ମ କିଛି କରୁନାହାନ୍ତି, ସେମାନେ ବହୁତ ପାପ କାର୍ଯ୍ୟରେ ଲିପ୍ତ ରହୁଛନ୍ତି, ତେଣୁ ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ନମାଂ ଦୁଷ୍କୃତି ନ ମୂଢ଼ା, ସେମାନେ ଚାରି ପ୍ରକାର କ୍ୟାଟେଗୋରୀ ଚାରି ପ୍ରକାର ଶ୍ରେଣୀର ଲୋକ ଅଛନ୍ତି, ସେମାନେ ମୂଢ଼ା ଯେଉଁମାନେ ମୂର୍ଖ ବ୍ୟକ୍ତି, ଯେଉଁମାନେ ନରାଧମ ମନୁଷ୍ୟମାନଙ୍କ ଭିତରେ ଯେଉଁ 400,000 ପ୍ରକାର ମାନବ ଅଛନ୍ତି ତାଙ୍କ ଭିତରେ ସବୁଠୁ ଯେଉଁମାନେ ଅଧମ ଶ୍ରେଣୀର ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ଏବଂ ମାୟା ଅପୃତ ଜ୍ଞାନ, ଆମେ କହିବା ସେମାନେ ସତ୍ୟଗୁଣରେ ଅଛନ୍ତି, ପୁଣ୍ୟକର୍ମ କରୁଛନ୍ତି ତେଣୁ ସତ୍ୟକର୍ମ ସତ୍ୟଗୁଣରେ ଅଛନ୍ତି, କିନ୍ତୁ ସେମାନେ ମଧ୍ୟ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। କେତେବେଳେ ନା ଯେତେବେଳେ ତାଙ୍କର ଜ୍ଞାନଟା ମାୟା ଦ୍ୱାରା ଅପହରଣ ହୋଇଯାଇଛି, ମାୟା ଅପୃତ ଜ୍ଞାନ, କାରଣ ଜ୍ଞାନଟା ସତ୍ୟଗୁଣରେ ଆସୁଛି, ସତ୍ୟ ସଂଜାତ ଜ୍ଞାନ ବୋଲି କୁହାଯାଇଛି ଭଗବଦ୍ଗୀତାର ଚତୁର୍ଦ୍ଦଶ ଅଧ୍ୟାୟରେ। ସତ୍ୱଗୁଣରେ ରହିଲେ ଜଣେ ଜ୍ଞାନ ପ୍ରାପ୍ତ ହେବେ, କିନ୍ତୁ ସେ ଜ୍ଞାନଟା ଯଦି ସେ ଜ୍ଞାନ ଦ୍ୱାରା ଯଦି ସେମାନେ ଭଗବାନ ବିଷୟରେ ଜାଣୁନାହାନ୍ତି ବା ଭଗବାନଙ୍କର ଶରଣ ଯାଉନାହାନ୍ତି ତାହେଲେ ସେଇଟା ମଧ୍ୟ ମାୟା ଅପୃତ ଜ୍ଞାନ ବୋଲି କୁହାଯାଉଛି। ଏବଂ ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ସେମାନେ ଏଇ ଚାରି ପ୍ରକାର ବ୍ୟକ୍ତି ଏମାନେ ସମସ୍ତେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, ତେଣୁ ଅଧିକାଂଶ ତାଙ୍କର ହେଉଛି ଏମାନେ ହେଉଛନ୍ତି ଦୁଷ୍କୃତିନ, ଦୁଷ୍କୃତିନ ଅର୍ଥାତ୍ ତାଙ୍କର କୌଣସି ପୁଣ୍ୟକର୍ମ ନାହିଁ, ପାପକର୍ମର ଫଳ ସେମାନେ କରୁଛନ୍ତି। ତେଣୁ ପ୍ରଥମେ ଆବଶ୍ୟକତା ହେଉଛି ପାପକର୍ମରୁ ଫାଷ୍ଟ ଦୂରେଇ ରହିବାକୁ ପଡ଼ିବ, ଦେଶାଙ୍କ ଅନ୍ତର୍ଗତ ପାପ, ଏବଂ ପୁଣ୍ୟକର୍ମ ଯେଉଁ ରହିଛି, ପୁଣ୍ୟକର୍ମ କହିଲେ ସାଧାରଣତଃ ବେଦ ଅଧ୍ୟୟନ କରିବା ଗୋଟେ ପୁଣ୍ୟକର୍ମ ଯାଉଛି, ଯଜ୍ଞ କରିବା ଗୋଟେ ପୁଣ୍ୟକର୍ମ, ବେଦୀଷୁ ଯଜ୍ଞେଷୁ ତପସୁ ଚୈବ ଦାନେଷୁ ଯତ୍ ପୁଣ୍ୟ ଫଳଂ ପ୍ରତିଷ୍ଠ, ଭଗବଦ୍ଗୀତାର ଅଷ୍ଟମ ଅଧ୍ୟାୟରେ ଅନ୍ତିମରେ ଭଗବାନ କହିଛନ୍ତି ବେଦ ଅଧ୍ୟୟନ କରୁଛନ୍ତି ମାନେ ସେ ଗୋଟେ ପୁଣ୍ୟକର୍ମ, ଯଜ୍ଞ କରୁଛନ୍ତି ମାନେ ପୁଣ୍ୟକର୍ମ, ଯେଉଁଟା ଆଗ ବେଦରେ ଅନୁମୋଦିତ ହେଇକି ରହିଛି ସେଗୁଡ଼ାକ ପୁଣ୍ୟକର୍ମ ବୋଲି କୁହାଯିବ। କିନ୍ତୁ ସେ ପୁଣ୍ୟକର୍ମ ହେଲେ ମଧ୍ୟ ଯଦି ଭଗବତ ଉଦ୍ଦେଶ୍ୟରେ ହେଉନାହିଁ ତାହେଲେ ସେ ମଧ୍ୟ ସେ ପୁଣ୍ୟକର୍ମରେ ମଧ୍ୟ ବିଶେଷ କିଛି ଆମକୁ ସାହାଯ୍ୟ କରିବ ନାହିଁ, ମାନେ ଆମେ ଏଇ ଭୌତିକ ଜଗତରେ ହିଁ ଭୁଲି ବୁଲୁଥିବା। ଭଗବାନଙ୍କ ଉଦ୍ଦେଶ୍ୟରେ ଯେଉଁଟା ହେଉଛି ପୁଣ୍ୟକର୍ମ ସେଇଟାକୁ ଯେମିତି ଆମେ ଭଗବାନଙ୍କ କଥା ଶ୍ରବଣ କରୁଛେ ବା କୀର୍ତ୍ତନ କରୁଛେ ଇଏ ମଧ୍ୟ ପୁଣ୍ୟକର୍ମରେ ଯାଉଛି। ଭାଗବତରେ ପ୍ରଥମେ ଭଗବାନ ସୁଧ ଗୋସ୍ୱାମୀ କଥା କହୁଛନ୍ତି, ପ୍ରଥମ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ ସୁଧ ଗୋସ୍ୱାମୀ କହୁଛନ୍ତି ଯେ ଶୁଣନ୍ତାଂ ସ୍ୱ କଥା କୃଷ୍ଣ, ଭଗବାନ କଥା ଯେଉଁମାନେ ଶୁଣୁଛନ୍ତି ସେଇଟା ମଧ୍ୟ ପୁଣ୍ୟରେ ଯାଉଛି। ଶୁଣନ୍ତାଂ ସ୍ୱ କଥା କୃଷ୍ଣ, ପୁଣ୍ୟ ଶ୍ରବଣ କୀର୍ତ୍ତନ, ଇଏ ହେଉଛି ପୁଣ୍ୟ ଶ୍ରବଣ କୀର୍ତ୍ତନ। ଏବଂ ହୃଦୟସ୍ତୁ ହି ଅବଧ୍ରାଣୀ ବିଧୁନୁମତି ସୁସତା, ହୃଦୟ ଭିତରେ ଯେଉଁଟା ଆମର ରହିଛି ତାକୁ ନିଦ ଲାଗୁଛି ସେମାନେ ଟିକେ ଠିଆ ହେଇଯାଆନ୍ତୁ, ନିଦରେ ହୃଦୟନ୍ତସ୍ତୁ ହି ଅବଧ୍ରାଣୀ, ହୃଦୟ ଭିତରେ ଆମର ସବୁ ପ୍ରକାର ମହିଳା ସବୁ ରହିଛି, ହୃଦୟସ୍ତୁ ହି ଅବଧ୍ରାଣୀ, ତେଣୁ ସିଏ ବିଧୁନତି ସେ ସବୁ ସଫା ହେଇଯିବ। ଭଗବାନଙ୍କର କଥା ଶୁଣିଲେ ମାନେ ଆମ ହୃଦୟ ଭିତରେ ଏ ପାପକର୍ମ ଯେଉଁ କରୁଛନ୍ତି ତାର କାରଣ ହେଉଛି ଯେ ଆମର ସେଇ ଇଚ୍ଛା ସବୁ ରହିଛି, ଇଚ୍ଛା ଦ୍ୱେଷ ଯେଉଁଟା ଆମେ ଆଲୋଚନା କରୁଥିଲେ ସେଇ ଇଚ୍ଛା ସବୁ ରହିଛି, ଯେଉଁଥିପାଇଁ କି ସେମାନେ ସବୁ ସେଇ ପାପ କାର୍ଯ୍ୟରେ ନିଯୁକ୍ତ ରହୁଛନ୍ତି। ତେଣୁ ଯଦି ସେମାନେ ଭଗବାନ କଥା ଶ୍ରବଣ କରିବେ ତାହେଲେ ହୃଦୟ ଭିତରେ ଯେଉଁ ମହିଳା ସବୁ ରହିଛି ସେ ମହିଳା ସବୁ ଦୂରେଇ ଯାଇପାରିବେ, ହୃଦୟନ୍ତସ୍ତୁ ଅବଧାଣୀ ବିଧୁନତି ସୁସତା। ତେଣୁ ସେଇଭଳି ଭାବରେ ଆମେ ଦେଖିବା ଶ୍ରୀମଦ୍ ଭାଗବତ ଦଶମ ସ୍କନ୍ଧରେ ମଧ୍ୟ ସୁଖଦେବ ଗୋସ୍ୱାମୀ କହିଛନ୍ତି ପରୀକ୍ଷିତ ମହାରାଜଙ୍କୁ ଯେ ଯେଉଁମାନେ ଭଗବାନଙ୍କ ସଙ୍ଗ ସହିତ ସବୁ ବିଭିନ୍ନ ଲୀଳା କରୁଛନ୍ତି ବୃନ୍ଦାବନରେ, ଭଗବାନ ଯେତେବେଳେ ଆବିର୍ଭାବ ହେଇଥିଲେ ଏବଂ ଲୀଳା ସବୁ କରୁଥିଲେ ସେ ସମୟରେ ସେଇ ଦୃଶ୍ୟକୁ ଦେଖିକିରି ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ଇଥଂ ସତାଂ ବ୍ରହ୍ମ ସୁଖାନୁଭୂତ୍ୟା, ଭଗବାନଙ୍କୁ ଯେଉଁମାନେ ଦେଖୁଛନ୍ତି ଯେଉଁମାନେ
ଭଗବାନଙ୍କର ଜ୍ଞାନ ମାର୍ଗରେ ଭଗବାନଙ୍କର ଆରାଧନା କରୁଛନ୍ତି ଜ୍ଞାନୀ ମାଧ୍ୟମରେ, ସେମାନେ ତାଙ୍କୁ ଦେଖିକରି ବ୍ରହ୍ମ ସୁଖ ଅନୁଭବ କରୁଛନ୍ତି। ଇଥଂ ସତାଂ ବ୍ରହ୍ମ ସୁଖାନୁଭୂତ୍ୟା ଦାସ୍ୟ ଗତାନାଂ ପରଦୈବତେନ, ଯେଉଁମାନେ ଭଗବାନଙ୍କ ସହିତ ଦାସ୍ୟ ସମ୍ବନ୍ଧରେ ସମ୍ବନ୍ଧିତ ହେଇକି ରହିଛନ୍ତି, ସେମାନେ କୃଷ୍ଣଙ୍କୁ ଦେଖିକରି ତାଙ୍କୁ ଶ୍ରେଷ୍ଠ ଦେବତା ବୋଲି ଜ୍ଞାନ କରୁଛନ୍ତି। ଦାସ୍ୟ ଗତାନାଂ ପରଦୈବତେନ, କିନ୍ତୁ ମାୟାଶ୍ରିତାନାଂ ନରଦାରକେଣ, ଯେଉଁମାନେ ମାୟାରେ ଅଛନ୍ତି ସେମାନେ ଭାବୁଛନ୍ତି ଇଏ ସାମାନ୍ୟ ବାଳକ ଜଣେ, ଆମ ଭଳି ସେମାନେ ମଧ୍ୟ ଜଣେ ବାଳକ କୃଷ୍ଣ। ଏଇଭଳି ଭାବରେ ସେ ମାୟାର ଆଶ୍ରୟ ହେଇଥିବା ଦୃଷ୍ଟି ସେମାନେ ଭଗବାନଙ୍କୁ ସେଇଭଳି ଭାବରେ ଜ୍ଞାନ କରୁଛନ୍ତି। ତେଣୁ ସାକଂ ବିଜହୁ କୃତ ପୁଣ୍ୟ ପୁଞ୍ଜା, ସେଠି ପୁଣ୍ୟ ଶବ୍ଦ ବ୍ୟବହାର କରାଯାଇଛି, ପୁଣ୍ୟ ପୁଞ୍ଜା, ସେମାନେ ଖାଲି ଗୋଟିଏ ଅଳ୍ପ କିଛି ପୁଣ୍ୟ କରିନାହାନ୍ତି, ପୁଣ୍ୟ ପୁଞ୍ଜା ଅନେକ ପୁଣ୍ୟକର୍ମ କରିଛନ୍ତି, ଯାହାଫଳରେ କି ସେମାନେ ଆଜି ଭଗବାନଙ୍କ ସହିତ ବିଭିନ୍ନ ବିଭାଗ ସବୁ କରୁଛନ୍ତି। ସାକଂ ବିଜହୁ କୃତ ପୁଣ୍ୟ ପୁଞ୍ଜା, ତେଣୁ ପ୍ରଭୁପାଦ ମହାରାଜ ଉଦାହରଣ ଦିଅନ୍ତି ଯେ ଯେମିତି ଆମେ ଗୋଟେ ନିଆଁ ଲଗାଉଛେ, କାଠରେ ନିଆଁ ଲଗାଉଛେ, କିନ୍ତୁ ଆଚ୍ଛା ଆଙ୍କର ଇଏ କେଉଁଠିକାର ଇଏ ଜାଗା କେଉଁଠିକାର ସ୍ଥାନ ଏଲାହାବାଦ, ଓଡ଼ିଆ ବୁଝିପାରୁନାହାନ୍ତି ନା, ହିନ୍ଦୀ ଓଡ଼ିଆ ସମସ୍ତେ ଆଚ୍ଛା। ତେଣୁ ଭଗବାନ ଏ ପ୍ରଭୁପାଦ ମହାରାଜ ଗୋଟେ ଉଦାହରଣ ଦେଇଛନ୍ତି, ଆମେ ଗୋଟେ କାଠରେ ନିଆଁ ଲଗାଇ ଦେଇଛେ, ନିଆଁଟା ଲାଗୁଛି, କିନ୍ତୁ ସେଥିରେ ଯଦି ଆମେ ପାଣି ଢାଳିବା ତାହେଲେ ସେ ନିଆଁ ରହିବନି, ନିଆଁଟା ଲିଭିଯିବ। ତେଣୁ ସେଇଭଳି ଭାବରେ ଭଗବାନଙ୍କ କଥା ସବୁ ପୁଣ୍ୟ ଜିନିଷ, କିନ୍ତୁ ପୁଣ୍ୟ କାର୍ଯ୍ୟ କରିକିରି ଯଦି ଆମେ ପୁଣି ସେଇ ପାପ କାର୍ଯ୍ୟରେ ଲିପ୍ତ ରହିବା ତାହେଲେ ଆମକୁ ସେ ମାନେ ପୁଣ୍ୟକର୍ମର ଫଳ ଆମେ ପ୍ରାପ୍ତ ହେଇପାରିବାନି, ସେ ପାପକର୍ମ ଦ୍ୱାରା ପୁଣି ପ୍ରଦୂଷିତ ହେଇଯିବ। ତେଣୁ ପୁଣ୍ୟକର୍ମରେ ଆମକୁ ଆଉ ଆଗ୍ରହ ଆସିବନି ବା ଆମର ସେ ପୁଣ୍ୟକର୍ମରେ ଅଗ୍ରସର ହେଇପାରିବାନି, ପାପକର୍ମରେ ପୁଣି ପାପ କାର୍ଯ୍ୟରେ ଲିପ୍ତ ହେଇକିରି ପାପ ମାର୍ଗରେ ଚାଲିବା ଅଗ୍ରସର ହେବା। ତେଣୁ ପ୍ରଭୁପାଦ ମହାରାଜ ଯେତେବେଳେ ଦେଖିବା ଯେ ଯେତେବେଳେ ପାଶ୍ଚାତ୍ୟ ଜଗତକୁ ଯାଇଛନ୍ତି, ସେଠି ପାଶ୍ଚାତ୍ୟ ଜଗତରେ ବିଶେଷ ଭାବରେ ବହୁତ ଅଛନ୍ତି ଖ୍ରୀଷ୍ଟିଆନ ଲୋକ, ତେଣୁ ସେମାନେ ସବୁ ଇଏ କରନ୍ତି ଭଗବାନ ବିଷୟରେ ଜାଣିବା ପାଇଁ ଯେତେବେଳେ ଆସନ୍ତି ପ୍ରଚାର କରନ୍ତି ମାନେ କଥା କହନ୍ତି ପ୍ରଶ୍ନ କରନ୍ତି, ଥରେ ପ୍ରଭୁପାଦ ମହାରାଜ ତାଙ୍କୁ ଏ କଥାଟା କହିଲେ ଯେ ସେମାନେ ଯେଉଁମାନେ ବହୁତ ପାପ କର୍ମରେ ଲିପ୍ତ ଅଛନ୍ତି ସେମାନେ ଭଗବାନଙ୍କର ଭଜନ କଥା ଆଉ କ'ଣ କରିପାରିବେ, ଭଗବାନଙ୍କର ଭଜନଟା ଏତେ ସହଜ ଜିନିଷ ନୁହଁ, ଯେଉଁମାନଙ୍କର ପାପକର୍ମ ପ୍ରତିକ୍ରିୟା ନଷ୍ଟ ନ ହୋଇଛି ସେମାନେ ଭଗବାନଙ୍କ ଭଜନ କରିପାରିବେ ନାହିଁ, ପାପକର୍ମ ନିଯୁକ୍ତ ରହିଛନ୍ତି ମାନେ ଭଗବାନ ପ୍ରତି ତାଙ୍କର କୌଣସି ଆସକ୍ତି ଆସିବ ନାହିଁ, କାରଣ ଭଗବାନ ହେଉଛନ୍ତି ପବିତ୍ର, ଭଗବାନ ପବିତ୍ରଂ ପରମଂ ଭଗବାନ ଅର୍ଜୁନ ପ୍ରାର୍ଥନାରେ କହିଛନ୍ତି, ପରମ ବ୍ରହ୍ମ ପରମ ଧାମ ପବିତ୍ରଂ ପରମ ଭଗବାନ, ପବିତ୍ର ସେ ଅଛନ୍ତି, କିନ୍ତୁ ପାପ କାର୍ଯ୍ୟ ସବୁ ଅପବିତ୍ର କାର୍ଯ୍ୟ, ତେଣୁ ଅପବିତ୍ର କାର୍ଯ୍ୟରେ ଜଣେ ରହିକିରି କେମିତି ପବିତ୍ର କାର୍ଯ୍ୟ ପାଇଁ ଚିନ୍ତା କରିପାରିବ, ତେଣୁ ପ୍ରଭୁପାଦ ମହାରାଜ ତାଙ୍କୁ ସେଇଥିପାଇଁ ତାଙ୍କୁ ଆଉ ଦେଖିବା ଯେଉଁମାନେ ଏଇ ପାପକର୍ମରେ ରହିଛନ୍ତି, ପାପକର୍ମରେ ରହିଛନ୍ତି ରତ ରହୁଛନ୍ତି ସେମାନେ ଭଗବାନଙ୍କର ଦୃଢ଼ ଭାବରେ ଭଜନ କରିପାରିବେ ନାହିଁ। ତେଣୁକରି ଯେଉଁମାନେ ଆମେ ଦେଖିବା ଯେତେ ପାଶ୍ଚାତ୍ୟ ଜଗତରେ ଯେତେବେଳେ ପ୍ରଭୁପାଦ ମହାରାଜ ଯାଇଛନ୍ତି ସେ ତାଙ୍କୁ ଏଇ କଥାଟି ସବୁବେଳେ କୁହନ୍ତି ଯେ ତମେ କହୁଛ ତମେ ଖ୍ରୀଷ୍ଟିଆନ ବୋଲି, ପ୍ରକୃତ ଖ୍ରୀଷ୍ଟିଆନ କିଏ, ଖ୍ରୀଷ୍ଟିଆନ ଧର୍ମର ଯେଉଁ ବାଇବେଲରେ ତାଙ୍କର ଅଛି ଓଲ୍ଡ ଟେଷ୍ଟାମେଣ୍ଟ, ଓଲ୍ଡ ଟେଷ୍ଟାମେଣ୍ଟରେ 10ଟି କମାଣ୍ଡମେଣ୍ଟ ଅଛି, 10ଟି ରହିଛି ନିର୍ଦ୍ଦେଶ ରହିଛି, ତା'ର ଫାଷ୍ଟ କମାଣ୍ଡ ପ୍ରଥମ କମାଣ୍ଡମେଣ୍ଟ ପ୍ରଥମ ନିର୍ଦ୍ଦେଶ ହେଉଛି ଦାଓ ଶାଲ୍ ନଟ୍ କିଲ୍, ତମେ ହତ୍ୟା କରିବ ନାହିଁ। ତେଣୁ ସେମାନେ ପ୍ରଭୁପାଦ ମହାରାଜ ଯୁକ୍ତି କରନ୍ତି ନାହିଁ, କିଲ୍ ଅର୍ଥ ଯୀଶୁଖ୍ରୀଷ୍ଟ କହିଛନ୍ତି ମଣିଷକୁ ହତ୍ୟା କରିବନି ବୋଲି କହିଛନ୍ତି, ଜୀବ ପଶୁ ହତ୍ୟା କରିବା ପାଇଁ ସେ ଆଲାଉ କରିଛନ୍ତି। ତେଣୁ ପ୍ରଭୁପାଦ ମହାରାଜ ତାଙ୍କୁ କୁହନ୍ତି ତାହେଲେ ଯୀଶୁଖ୍ରୀଷ୍ଟ ଇଂଲିଶ ଜାଣିନାହାନ୍ତି, ମଣିଷକୁ ମାରିବାର ପ୍ରକୃତ ୱାର୍ଡ଼ଟା ହେଉଛି କ'ଣ, ମର୍ଡ଼ର, ତେଣୁ କିଲ୍ କାହିଁକି ସେ ଲେଖିଲେ, ତାହେଲେ କ'ଣ ଯୀଶୁଖ୍ରୀଷ୍ଟ ଇଂଲିଶ ଜାଣିନାହାନ୍ତି। ତେଣୁ ଏଇଭଳି ଭାବରେ ସେ ତାଙ୍କ ସହିତ ବହୁତ ଆଲୋଚନା କରୁଛନ୍ତି। ତେଣୁ ଆମେ ଏଇଥିରୁ ଜାଣିବା ଯେ ଯେଉଁଠି ଲୋକମାନେ ଏତେ ନିମ୍ନ ସ୍ତରରେ ଅଛନ୍ତି, ଯେଉଁଠିକି ସେମାନେ ଖାଲି ପଶୁ ହତ୍ୟା କରି ଚାଲିଛନ୍ତି, ତେଣୁ ସେଠି ଭଗବାନଙ୍କ ସମ୍ବନ୍ଧୀୟ ଉଚ୍ଚ ଜ୍ଞାନ ସବୁ ଯେଉଁ ରହିଛି ସେ ଜ୍ଞାନକୁ ସେଠି ପ୍ରଦାନ କରାଯାଇପାରିବ ନାହିଁ, ତେଣୁକରି ସେଠି ପ୍ରାଥମିକ ଶିକ୍ଷା ସବୁ ଦିଆଯାଇଛି, ନୈତିକ ଶିକ୍ଷା ପ୍ରାଥମିକ ଶିକ୍ଷା ଏଇସବୁ ଜିନିଷ ସବୁ ଦିଆଯାଇଛି, ହୋଲି ଦାୟ ବି ନେମ୍ ବାଇବେଲ୍ ଲେଖା ହେଇଛି, ହୋଲି ଦାୟ ବି ନେମ୍ ଭଗବାନଙ୍କର ନାମଟା ହେଉଛି ବହୁତ ପୁଣ୍ୟ ବା ବହୁତ ମହାନ, କିନ୍ତୁ ଭଗବାନଙ୍କ ନାମ କ'ଣ ସେ ଜିନିଷଟା ସେ ଦେଇନାହାନ୍ତି। କାହିଁକି ନା ସେମାନେ ଏତେ ଉନ୍ନତ ନୁହନ୍ତି, ଯାହା ଉନ୍ନତ ଜଣେ ନହେଲେ, ଉନ୍ନତ ସ୍ତରକୁ ଜଣେ ନ ଆସିଲେ ଏଇସବୁ ଉନ୍ନତର ଜ୍ଞାନ ଜଣେ ପ୍ରାପ୍ତ ହେଇପାରିବ ନାହିଁ। ଯେଉଁମାନେ ନିମ୍ନ ଶ୍ରେଣୀରେ ଅଛନ୍ତି, ଆମେ ନ୍ୟୁ ଡିପୁଟି କ୍ଲାସ୍ ହେଉଛି, ତାଙ୍କୁ ପ୍ରାଥମିକ ଜିନିଷ ଶିକ୍ଷା ଦେବା ପାଇଁ କୁହାଯାଉଛି। ଭଗବତ ଗୀତାର ଯେଉଁ ଜ୍ଞାନ ସେଇଟା ହେଉଛି ପ୍ରାଥମିକ ଜ୍ଞାନ। କାରଣ ଆମେ ଦେଖିବା ସମସ୍ତ ବୈଦିକ ଗ୍ରନ୍ଥ ଯେତେବେଳେ ବ୍ୟାସଦେବ ରଚନା କଲେ, ବିଶେଷ ଭାବରେ ବେଦକୁ ସେ ଚାରି ଭାଗରେ ବିଭକ୍ତ କଲେ କଳିକାଳରେ। କାହିଁକିନା ବେଦ ସବୁବେଳ ପାଇଁ ରହିଛି, ଖାଲି ଯେ ବ୍ୟାସଦେବ ଆସି ରଚନା କଲେ ତାହା ନୁହେଁ, ତା ପୂର୍ବରୁ ବେଦ ଥିଲେ, କିନ୍ତୁ ତାକୁ ଶ୍ରୁତି ବୋଲି କୁହାଯାଉଥିଲା, ବେଦକୁ ଶ୍ରୁତି ବୋଲି କୁହାଯାଉଥିଲା। କାରଣ ଗୁରୁ ଶିଷ୍ୟ ପରମ୍ପରାରେ ଶୁଣିକିରି ସବୁ ମନେ ରଖିପାରୁଥିଲେ। ସେତେବେଳେ ସତ୍ୟ, ତ୍ରେତା ଏବଂ ଦ୍ୱାପର ଏ ତିନି ଯୁଗରେ ଲୋକମାନଙ୍କର ସ୍ମରଣ ମାନେ ସ୍ମରଣ ଶକ୍ତି ଏତେ ପ୍ରଖର ଥିଲା, ସେମାନେ ଶୁଣିକିରି ମନେ ରଖୁଥିଲେ, ସ୍ମରଣ କରିପାରୁଥିଲେ, ଶୁଣିକିରି ମନେ ରଖୁଥିଲେ। କିନ୍ତୁ କଳିକାଳରେ ଆମର ଏସବୁ ଜିନିଷ କମି କମିକା ଯାଉଛି, କଳିକାଳରେ ଆଠଟି ଜିନିଷ କମିଯାଉଛି। ଭାଗବତରେ ବର୍ଣ୍ଣନା କରାଯାଇଛି ଦ୍ୱାଦଶସ୍କନ୍ଧରେ, ଯଥସ୍ଥାନୁ ଦିନଂ ଧର୍ମଂ ସତ୍ୟଂ ଶୌଚଂ କ୍ଷମା ଦୟା କାଳେନ ବର୍ଣ୍ଣ ରାଜନ୍ ନକ୍ଷନ୍ତି ଆୟୁ ବଳ ସ୍ମୃତି। ଧର୍ମ, ସତ୍ୟ, ଶୌଚ, କ୍ଷମା, ଦୟା, ଆୟୁଷ, ବଳ, ସ୍ମୃତି, ଏ ଆଠଟି ଜିନିଷ କମି କମିକା ଯାଉଛି। ଧର୍ମର ଚାରିପାଦ ସତ୍ୟଯୁଗରେ ସୁରକ୍ଷିତ ଥିଲା। ଧର୍ମର ଚାରିପାଦ ହେଉଛି ତପସ୍ୟା, ଦୟା, ଶୌଚ ଆଉ ସତ୍ୟ, ଏ ଚାରୋଟି ହେଉଛି ଧର୍ମର ଚାରିପାଦ। ତେଣୁ ଧର୍ମର ଚାରିପାଦ ଆସ୍ତେ ଆସ୍ତେ କମି କମିକା ଯାଉଛି ସବୁ ଜିନିଷ, ଧର୍ମ, ସତ୍ୟ, ଶୌଚ, କ୍ଷମା, ଦୟା, ଆୟୁଷ। ଆୟୁଷ ଲୋକମାନଙ୍କର ସତ୍ୟଯୁଗରେ ଲୋକମାନଙ୍କ ଆୟୁଷ ଥିଲା ଲକ୍ଷେ ବର୍ଷ। ବଳ ସେଇଭଳି ଭାବରେ ଥିଲା, ସ୍ମୃତି ମଧ୍ୟ ସେଇଭଳି ଭାବରେ ଥିଲା। ଯେହେତୁ କଳିଯୁଗରେ ଏସବୁ କମିକା ଯାଉଛି, ସେଇଥିପାଇଁ ଭଗବାନଙ୍କର ବ୍ୟାସଦେବ ରୂପରେ ଭଗବାନ ଆସିକିରି ଅବତାର ଗ୍ରହଣ କରିକିରି ଭଗବାନ ସେ ବ୍ୟାସଦେବ ଏସବୁ ଶାସ୍ତ୍ରକୁ ଲିପିବଦ୍ଧ କଲେ। ତେଣୁ ଆଗରୁ ଆଉ ଲିପିବଦ୍ଧ କରିବାର ଆବଶ୍ୟକତା ନଥିଲା, କାରଣ ଲୋକମାନେ ଶୁଣିକିରି ମନେ ରଖିପାରୁଥିଲେ। ତେଣୁ ବେଦର ଆଉ ଗୋଟିଏ ନାମ ହେଉଛି ଶ୍ରୁତି, ଶୁଣିକିରି ମନେ ରଖିପାରୁଥିଲେ, ତେଣୁ ତାକୁ ଶ୍ରୁତି ବୋଲି କୁହାଯାଉଛି। କିନ୍ତୁ ଏଇ ଯେଉଁ ବେଦ ରଚନା କଲେ, ବେଦକୁ ସମସ୍ତେ ପଢ଼ିପାରିବେ ନାହିଁ, ବେଦକୁ ପାଠ ବେଦ ପାଠ କରିବା ପାଇଁ ସର୍ବନିମ୍ନ ଆବଶ୍ୟକତା ରହିଛି। ସେ ହେଉଛି ଯେମିତି ଆମର କୁହାଯାଇଛି, ଜନ୍ମନା ଜାୟତେ ଶୂଦ୍ର, ଯେଉଁମାନେ ଜନ୍ମଗ୍ରହଣ କରୁଛନ୍ତି ସେ ମାନବମାନଙ୍କ କଥା କୁହାଯାଉଛି, ସେମାନେ ଶୂଦ୍ର ସ୍ତରରେ ଅଛନ୍ତି, ଜନ୍ମ ହେଇଗଲା ମାନେ ସେମାନେ ଶୂଦ୍ର ସ୍ତରରେ ଅଛନ୍ତି। ତାପରେ ସଂସ୍କାରାତ୍ ଭବେ ଦ୍ୱିଜ, ସଂସ୍କାର ସେମାନେ ଗ୍ରହଣ କରୁଛନ୍ତି, ଆମର ଦଶବିଧ ସଂସ୍କାର ରହିଛି, ଗର୍ଭଧାରଣଠୁ ସଂସ୍କାରଠୁ ଆରମ୍ଭ କରିକି ନାମ ପ୍ରଧାନ ସଂସ୍କାର ପର୍ଯ୍ୟନ୍ତ ଏଇ ଦଶବିଧ ସଂସ୍କାର ରହିଛି। ତେଣୁ ଏଇ ଯେଉଁ ସଂସ୍କାର, ଏଇସବୁ ସଂସ୍କାର ହେବା ପରେ ତାଙ୍କର ଦ୍ୱିଜ, ଦ୍ୱିଜ ଅର୍ଥ ସେମାନଙ୍କର ଦ୍ୱିତୀୟ ଜନ୍ମ ହେଉଛି, ଦ୍ୱିଜ ଦ୍ୱିତୀୟ ଜନ୍ମ। ଏବଂ ବେଦ ପାଠାତ୍ ଭବେତ୍ ବିପ୍ର, ସଂସ୍କାର ଗ୍ରହଣ କଲେ, ବ୍ରାହ୍ମଣ ଦୀକ୍ଷା ନେଲେ ବା ସବୁ ଯେଉଁମାନେ ହେଉଛନ୍ତି, ତାର ଅର୍ଥ ହେଉଛି ସେମାନେ ବେଦ ପାଠ କରିବେ। ତେଣୁ ବେଦ ପାଠ କଲେ ବେଦ ପାଠାତ୍ ଭବେତ୍ ବିପ୍ର, ତାଙ୍କୁ ବିପ୍ର ବୋଲି କୁହାଯିବ। ତେଣୁ ସଂସ୍କାର ଜଣେ ନାହିଁ ମାନେ ସେ ବେଦକୁ ଅଧ୍ୟୟନ କରିପାରିବେ ନାହିଁ। ବର୍ଷେ ଦୁଇ ବର୍ଷ ତଳେ ଘଟଣା, ଥରେ ଶଙ୍କରାଚାର୍ଯ୍ୟ ଦିଲ୍ଲୀ ଯାଇଥିଲେ, ତାଙ୍କୁ ସାମ୍ବାଦିକମାନେ ପଚାରିଲେ ଯେ ସ୍ତ୍ରୀ ଲୋକମାନଙ୍କର ବେଦ ପଢ଼ିବାରେ ଅଧିକାର ଅଛି କି ନାହିଁ, ତେଣୁ ସିଏ କହିଥିଲେ ନା ବେଦ ପଢ଼ିବାର ତାଙ୍କର ଅଧିକାର ନାହିଁ। ସେଥିପାଇଁ ବହୁତ ଗଣ୍ଡଗୋଳ ହୋଇଥିଲା ଯେ ଏମିତି ଶଙ୍କରାଚାର୍ଯ୍ୟ କହିଲେ, କିନ୍ତୁ ପ୍ରକୃତରେ ତାଙ୍କର ଅଧିକାର ନାହିଁ। ଆମ ଭାଗବତରେ ବର୍ଣ୍ଣନା କରାଯାଇଛି, ସ୍ତ୍ରୀ ଶୂଦ୍ର ଦ୍ୱିଜ ବନ୍ଧୁ ନା ତ୍ରୟୀ ନ ଶ୍ରୁତି ଗୋଚରା, ସ୍ତ୍ରୀ ଲୋକ ଯେଉଁମାନେ ଶୂଦ୍ର ବା ତମ ଗୁଣରେ ରହୁଛନ୍ତି, ଦ୍ୱିଜ ବନ୍ଧୁ କହିଲେ ଉଚ୍ଚ କୂଳରେ ଜନ୍ମଗ୍ରହଣ କଲେ ମଧ୍ୟ ସେମାନେ ଉଚ୍ଚକୂଳର ଯେଉଁ ଗୁଣ ଏସବୁ ମାନେ ଗ୍ରହଣ କରିନାହାନ୍ତି, ତେଣୁ ଏମାନଙ୍କୁ ଦ୍ୱିଜ ବନ୍ଧୁ ବୋଲି କୁହାଯାଉଛି। ବ୍ରାହ୍ମଣ କୂଳରେ ଜନ୍ମ ହେଲେ ମଧ୍ୟ ସେମାନେ ବ୍ରହ୍ମ ବନ୍ଧୁ, କ୍ଷତ୍ରିୟ କୂଳରେ ଜନ୍ମ ହେଲେ ମଧ୍ୟ କ୍ଷତ୍ରିୟ ଗୁଣ ନଥିବା ହେତୁ ତାଙ୍କୁ କ୍ଷତ୍ର ବନ୍ଧୁ ବୋଲି କୁହାଯାଉଛି, ବା ବୈଶ୍ୟ କୂଳରେ ଜନ୍ମ ହେଲେ ମଧ୍ୟ ସେମାନେ ବୈଶ୍ୟ ବନ୍ଧୁ, ଏଇଭଳି ଭାବରେ ଦ୍ୱିଜ ବନ୍ଧୁ ବୋଲି କୁହାଯାଉଛି। ତେଣୁ ଏମାନଙ୍କର ତ୍ରୟୀ ନ ଶ୍ରୁତି ଗୋଚରା, ଏମାନଙ୍କର ଶ୍ରୁତି ଅଧ୍ୟୟନ କରିବା ପାଇଁ ତାଙ୍କର ଯୋଗ୍ୟତା ନାହିଁ, ତେଣୁ ସେମାନଙ୍କ ପାଇଁ ବିଶେଷ ଭାବରେ ବ୍ୟାସଦେବ ମହାଭାରତ ରଚନା କଲେ। ମହାଭାରତରେ ବିଭିନ୍ନ ଆଖ୍ୟାୟିକା ମାଧ୍ୟମରେ, ବିଭିନ୍ନ ଗଳ୍ପ ମାଧ୍ୟମରେ ସେସବୁ ଅର୍ଥକୁ ବୁଝାଇ ଦିଆଯାଇଛି। ତେଣୁ ଏଇ ମହାଭାରତରେ, ମହାଭାରତରେ ଲକ୍ଷ ଶ୍ଳୋକ ଅଛନ୍ତି, ତେଣୁ ଏଇ ମହାଭାରତର ଯେଉଁ ଭୀଷ୍ମ ପର୍ବ ଅଛି, ଏଇ ଭୀଷ୍ମ ପର୍ବର 25-42 ଏଇ 18 ଅଧ୍ୟାୟରେ ଭଗବତ ଗୀତାର ଜ୍ଞାନ ପ୍ରଦାନ କରାଯାଇଛି। ତେଣୁ ଏ ଭଗବତ ଗୀତାର ଜ୍ଞାନ ଯେଉଁ ଦିଆହେଇଛି, ଇଏ ପ୍ରାଥମିକ ଭକ୍ତମାନଙ୍କ ପାଇଁ ଦିଆଯାଇଛି, ପ୍ରାଥମିକ ଭକ୍ତ ଓ ଏଇ ଜ୍ଞାନଟା ଦେବା ପାଇଁ। କିନ୍ତୁ ବର୍ତ୍ତମାନ ଆମର ଯେତେ ଉନ୍ନତ ଶ୍ରେଣୀର ଭକ୍ତ ହେଲେ ମଧ୍ୟ ତଥାଗତ ଧର୍ମନୀତି ନେତାମାନେ ସେମାନେ ମଧ୍ୟ ଭଗବତ ଗୀତାର ଜ୍ଞାନ ବୁଝିପାରୁନାହାନ୍ତି। ସେମାନେ ଆମେ ଦେଖିବା ଭଗବତ ଗୀତାର ଅନେକ ଭାଷ୍ୟ ରହିଛି, କାରଣ ଭଗବତ ଗୀତାର ଜ୍ଞାନକୁ ସେମାନେ ବୁଝିପାରୁନାହାନ୍ତି। ବର୍ତ୍ତମାନ ଏଭଳି ବର୍ତ୍ତମାନ ସ୍ତର ପ୍ରାପ୍ତ ହେଇଛନ୍ତି ଲୋକମାନେ। ତେଣୁ ଭଗବତ ଗୀତାର ଜ୍ଞାନ ଯେହେତୁ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ପ୍ରଦାନ କରାଯାଇଛି, ତେଣୁ ଏ ଜ୍ଞାନକୁ ପ୍ରାପ୍ତ ହେବା ପାଇଁ ଗୁରୁ ଶିଷ୍ୟ ପରମ୍ପରା ଦରକାର। ସେଥିପାଇଁ ଭଗବାନ ଭଗବତ ଗୀତାର ଚତୁର୍ଥ ଅଧ୍ୟାୟରେ କହିଛନ୍ତି ଯେ ଏବଂ ପରମ୍ପରା ପ୍ରାପ୍ତ, ପରମ୍ପରାରେ ଆସିଲେ ଏ ଜ୍ଞାନଟା ଆମେ ପ୍ରାପ୍ତ ହେବା। ତେଣୁ ଭଗବତ ଗୀତାରେ ମଧ୍ୟ ପ୍ରଭୁପାଦ ମହାରାଜ ଯେତେବେଳେ ଭାଷ୍ୟ ଦେଇଛନ୍ତି, ସେ ଲେଖୁଛନ୍ତି ଭଗବତ ଗୀତା ଆଜ୍ ଇଟ୍ ଇଜ୍, ମୌଳିକ ରୂପରେ ଭଗବାନ ଯାହା ଅର୍ଜୁନଙ୍କୁ କହିଥିଲେ, ଅର୍ଜୁନ ଯେଉଁଭଳି ଭାବରେ ଭଗବାନ ବୁଝିଥିଲେ, ଆମେ ସେଇ ପରମ୍ପରାରେ ଆସି ଆମେ ମଧ୍ୟ ଭଗବାନଙ୍କୁ ସେଇଭଳି ଭାବରେ ବୁଝିପାରିବା। ଏଇ ପରମ୍ପରାରେ ଆସିଲେ ଏଇ ଜିନିଷଟା ବୁଝିହେବ। ତେଣୁ ଯେଉଁମାନେ ପାପକର୍ମରେ ଲିପ୍ତ ରହିଛନ୍ତି ସେମାନେ ଏ ଉଚ୍ଚତର ଜ୍ଞାନ ପ୍ରାପ୍ତ ହୋଇପାରିବେ ନାହିଁ। ତେଣୁ ଏଇଭଳି ଭାବରେ ପ୍ରଭୁପାଦ ମହାରାଜ ସେମାନଙ୍କ ସହିତ ବହୁତ ଆଲୋଚନା ସବୁ ହେଇଛି ପାଶ୍ଚାତ୍ୟ ଜଗତରେ। ତେଣୁ ଆମେ ଏତିକି ଜାଣିବା ଯେ ଯେଉଁମାନଙ୍କର ପାପକର୍ମର ଫଳ ଶେଷ ନ ହୋଇଛି, ପାପକର୍ମରେ ଲିପ୍ତ ରହିଛନ୍ତି, ସେମାନେ ଏଇ ଭଗବାନଙ୍କ ବିଷୟରେ ସେମାନେ ଜାଣିପାରିବେ ନାହିଁ। ତେଣୁକରି ଏ ଚାରୋଟି ଜିନିଷ ଆମର ବନ୍ଦ କରାହେଇଛି, ଦ୍ୟୁତଙ୍କ ପାନଂ ସ୍ତ୍ରୀୟଙ୍କ ସୁନା, ଏଇ ଚାରୋଟି ଜିନିଷ ପ୍ରଥମେ ଆମକୁ ବନ୍ଦ କରାଯିବାକୁ ପଡ଼ିବ। ତେଣୁ ପ୍ରଭୁପାଦ ମହାରାଜ ଯେତେବେଳେ ଆମେରିକା ଯାଇଥିଲେ ସେ ସମୟରେ ହିପି ମୁଭମେଣ୍ଟ ସବୁ ଚାଲିଥିଲା, ଲୋକମାନେ ସବୁକିଛି ତାଙ୍କର ଗୃହ ସବୁ ତ୍ୟାଗ କରି ଏମିତି ରାସ୍ତାରେ ସବୁ ଭିକାରୀ ଭଳି ଜୀବନଯାପନ କରୁଥିଲେ। କିନ୍ତୁ ସେମାନେ ସବୁ ତ୍ୟାଗ କଲେ ମଧ୍ୟ, ତାଙ୍କର ବହୁତ ସେଠି ଐଶ୍ୱର୍ଯ୍ୟ ଅଛି ଆମେରିକାରେ, କିନ୍ତୁ ସବୁ ତ୍ୟାଗ କଲେ ମଧ୍ୟ ସେମାନେ ଏ ନିଶା ଶକ୍ତ ନିଶା ଯେଉଁ ଦ୍ରବ୍ୟକୁ ତ୍ୟାଗ କରିପାରୁନଥିଲେ ବା ଅବୈଧ ସ୍ତ୍ରୀ ସଂଘ ଏସବୁ ତ୍ୟାଗ କରିପାରୁନଥିଲେ। ତେଣୁ ଆମେରିକା ସରକାରଙ୍କର ବହୁତ ଚିନ୍ତା ହେଇଯାଇଥିଲା କେମିତି ଏମାନଙ୍କୁ ନିଶାରୁ ମୁକ୍ତ କରାଇବା। ସେମାନେ ବହୁତ ଲକ୍ଷ ଲକ୍ଷ ଡଲାର ଖର୍ଚ୍ଚ କରି ମଧ୍ୟ ସେମାନେ ନିଶାରୁ ତାଙ୍କୁ ମୁକ୍ତ କରିପାରୁନଥିଲେ। କିନ୍ତୁ ପ୍ରଭୁପାଦ ମହାରାଜ ଯେତେବେଳେ ସେଠି ଗଲେ ଏବଂ ସେମାନେ ଯେତେବେଳେ ପ୍ରଭୁପାଦ ମହାରାଜ ସଂଘ କଲେ, ସେତେବେଳେ ସେମାନେ ଏଇସବୁକୁ ତ୍ୟାଗ କରିପାରିଲେ। କାହିଁକି ନା ଯେହେତୁ ପ୍ରଭୁପାଦଙ୍କ ସଙ୍ଗରେ ସେମାନେ ସଂସ୍ପର୍ଶରେ ଆସିଲେ, ପ୍ରଭୁପାଦ ମହାରାଜ ତାଙ୍କୁ ଭଗବାନଙ୍କ ବିଷୟରେ କହିଲେ, ଭଗବାନଙ୍କ ଦିବ୍ୟ ନାମ ତାଙ୍କୁ ଶୁଣି ଶ୍ରବଣ କରାଇଲେ ଏବଂ ଭଗବାନଙ୍କର ଯେଉଁ ଭଗବତ ଗୀତାର ଜ୍ଞାନ ଦେଲେ, ଭଗବାନଙ୍କୁ ପ୍ରସାଦ ଦେଲେ ଏଇସବୁ, ଏବଂ ଶୁଦ୍ଧ ଭକ୍ତଙ୍କର ସଙ୍ଗ ଲାଭ କରିବା ଫଳରେ ସେମାନେ ଗୋଟେ ଉନ୍ନତର ସ୍ୱାଦ ପ୍ରାପ୍ତ ହେଲେ, ଯେଉଁଥିପାଇଁ କି ସେମାନେ ଆଉ ଏ ନିମ୍ନତର ସ୍ୱାଦ ପ୍ରତି ଆଉ ଆକର୍ଷିତ ତାଙ୍କର ରହିଲା। ଜଣେ ଏଇ ଉନ୍ନତର ସ୍ୱାଦ ନ ପାଇବା ପର୍ଯ୍ୟନ୍ତ ଏଇସବୁ ନିମ୍ନତର ଇଏକୁ ତ୍ୟାଗ କରିପାରିବ ନାହିଁ। ଏଇ ଯେଉଁ ବିଭିନ୍ନ ପାପକର୍ମରେ ଲିପ୍ତ ରହୁଛି, ଭଗବତ ଗୀତାର ତୃତୀୟ ଅଧ୍ୟାୟରେ ଅର୍ଜୁନ ପଚାରୁଛନ୍ତି କାହିଁକି ଏମାନେ ପାପ କାର୍ଯ୍ୟ କରୁଛନ୍ତି, ଅଥ କେନ ପ୍ରଯୁକ୍ତ ଏବଂ ପାପଂ ଚରନ୍ତି ପୁରୁଷ ଅନିଚ୍ଛନ୍ନ ବି ବାସ୍ନେୟ ବଳାଦୀପ ନିୟୋଜିତ, କାହିଁକି ଏମାନେ ସବୁ ପାପ କାର୍ଯ୍ୟ କରୁଛନ୍ତି। ଯେମିତି ଜଣାପଡ଼ୁ ଯଦିଓ ସେମାନେ ଚାହୁଁନାହାନ୍ତି, କିନ୍ତୁ ତଥାପି ଜଣେ କିଏ ତାଙ୍କୁ ଜବରଦସ୍ତି ସେ ପାପ କାର୍ଯ୍ୟରେ ନିଯୁକ୍ତ କରାଉଥିବ। ତେଣୁ ଭଗବାନ ତାର ଉତ୍ତର ପ୍ରଶ୍ନର ଉତ୍ତର ଦେଇଛନ୍ତି ଯେ କାମ ଏଷ କ୍ରୋଧ ଏଷ ରଜଗୁଣ ସମୁଦ୍ଭବ ମହାସନ ମହାପାପମା ବେଦି ଏନମ୍ ଇହ ବୈରିଣମ୍। ଇଏ ଆମର ବୈରୀ, ଇଏ ଆମର ଶତ୍ରୁ, କାମ କ୍ରୋଧ ଏସବୁ ଆମର ଶତ୍ରୁ, ଏଇଥିପାଇଁ ଇଏ ରଜଗୁଣରୁ ଆସୁଛି। କାମ ଏଷ କ୍ରୋଧ ଏଷ ରଜଗୁଣ ସମୁଦ୍ଭବ ଏବଂ ମହାସନ, ଯେତେ ଆମେ କାମକୁ ଯଦି ତାର ଏଇ ମାନେ ଚରିତାର୍ଥ କରିବା, କିନ୍ତୁ ସେ କାମ ତୃପ୍ତ ହେବନି, ସେ ଅଧିକରୁ ଅଧିକ ବଢ଼ି ବଢ଼ିକା ଚାଲିବ। ମହାସନ ସେଥିପାଇଁ କହୁଛି ମହାସନ ମହାପାପମା, ଏମାନେ ହେଉଛନ୍ତି ପାପର ମୂଳ ଜିନିଷ। ଏବଂ ବିଧି ଏନମ୍ ଇଏ ବୈରିଣୀ, ଏମାନେ ଆମର ବୈରୀ ବା ଏମାନେ ଆମର ଶତ୍ରୁ। ତେଣୁ ଏଇସବୁ ଯେଉଁ ପାପ କାର୍ଯ୍ୟରେ ରହୁଛନ୍ତି ଜଣେ, ଏଇସବୁ ପାପକର୍ମ ଦୂରେଇବା ପାଇଁ ହେଲେ ଜଣେ ଭକ୍ତଙ୍କର ସଙ୍ଗ କଲେ ବା ଯେଉଁ ସତ୍ୟଗୁଣର ସଂସ୍ପର୍ଶରେ ଆସିଲେ, ସତ୍ୟଗୁଣରେ ଆସିଲେ ଆସ୍ତେ ଆସ୍ତେ ଇଏ ରଜଗୁଣ ତମଗୁଣର କାର୍ଯ୍ୟ ହେଉଛି। ଏଇସବୁ ପାପ ଲୋଭ ମୋହ ଏଇସବୁ ହେଉଛି ରଜଗୁଣର ଏବଂ ତମଗୁଣର କାର୍ଯ୍ୟ। ତଦା ରଜସ୍ତମ ଭାବା କାମ ଲୋଭା ଦୟସ ଯେ ଚେତ ଏତେ ରଣାବିଧ୍ୟ ସ୍ଥିତଂ ସତ୍ୟ ପ୍ରସିଦ୍ଧ ଭାଗବତର ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ସୁତ ଗୋସ୍ୱାମୀ ଯେଉଁଟା କହୁଛନ୍ତି, ଯେତେବେଳେ ଆମେ ଭଗବାନଙ୍କ କଥା ଶ୍ରବଣ କରୁଛେ, ଶୁଣନ୍ତାଂ ସ୍ୱକଥା କୃଷ୍ଣ ପୁଣ୍ୟ ଶ୍ରବଣ କୀର୍ତ୍ତନ ହୃଦ୍ୟନ୍ତସ୍ତୋ ହି ଅଭଦ୍ରାଣୀ ବିଧୁନତି ସୁତସତା। ଆମେ ଭଗବାନ କଥା ଶ୍ରବଣ କରୁଛେ, ଭଗବାନଙ୍କର ସେବା କରୁଛେ, ଭଗବାନଙ୍କ ଶୁଦ୍ଧ ଭକ୍ତଙ୍କର ସେବା କରୁଛେ, ଏସବୁ ଦ୍ୱାରା କ'ଣ ହେଉଛି ନା ଆମର ହୃଦୟ ନିର୍ମଳ ହେଉଛି, ହୃଦ୍ୟନ୍ତସ୍ତୋ ହି ଅଭଦ୍ରାଣୀ ବିଧୁନତି ସଫା ହେଇଯାଉଛି। ଏବଂ ନଷ୍ଟ ପ୍ରାୟେଷୁ ଅଭଦ୍ରେଷୁ, ଏସବୁ ଅଭଦ୍ର କହିଲେ ଏଇସବୁ ଯେଉଁ ଜିନିଷଟା ଦରକାର ନାହିଁ, ଏଇସବୁ କାମ କ୍ରୋଧ ଲୋଭ ମୋହ ମଦ ମାସ ଏଇସବୁ ଆମର ଆବଶ୍ୟକତା ନାହିଁ, କିନ୍ତୁ ଆସି ଅନର୍ଥ ବୋଲି କୁହାଯାଉଛି, ଅନର୍ଥ ଆକ୍ଟ ବୋଲି କୁହାଯାଉଛି। ଭଗବାନଙ୍କର ଆମର ଯେତେବେଳେ ବ୍ୟାସଦେବ ଯେତେବେଳେ ରଚନା କଲେ, ଭାଗବତ ରଚନା କଲେ, ବ୍ୟାସଦେବ ସମସ୍ତ ଗ୍ରନ୍ଥ ରଚନା କରିସାରିଲା ପରେ, ବେଦ ପୁରାଣ ମା ଉପନିଷଦ ସଂଗୀତା ଏସବୁ ରଚନା କରିସାରିଲା ପରେ ମଧ୍ୟ ସେ ସନ୍ତୋଷ ପାଇପାରୁନାହାନ୍ତି ବା ତୃପ୍ତି ଆତ୍ମତୃପ୍ତି ପ୍ରାପ୍ତ ହେଇପାରୁନାହାନ୍ତି। ତେଣୁକରି ସେ ବସିକି ଗୋଟେ ଦିନ ନଦୀରେ ସ୍ନାନ କରି ସେ ଆସି ବସିଛନ୍ତି। ସେହି ସମୟରେ ନାରଦ ମୁନି ଆସି ତାଙ୍କ ପାଖରେ ପହଞ୍ଚନ୍ତି। ଶ୍ରୀମଦ୍ ଭାଗବତ ପ୍ରଥମ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ସେ ବର୍ଣ୍ଣନା କରାଯାଇଛି। ନାରଦ ମୁନି ତାଙ୍କୁ ପଚାରୁଛନ୍ତି ଯେ ଆପଣ କାହିଁକି ସନ୍ତୋଷ ଲାଭ କରିପାରୁନାହାନ୍ତି ସେଭଳି ଲାଗୁଛି ମୋତେ, ନା ଆପଣ ତା'ର କାରଣ ଆପଣ ମୋତେ ହିଁ କହିପାରିବେ, ମୁଁ ଜାଣିପାରୁନି କ'ଣ ପାଇଁ ମୁଁ ସନ୍ତୋଷ ଲାଭ କରିପାରୁନି। ତେଣୁ ନାରଦ ମୁନି ତାଙ୍କୁ ସବୁ କହିଛନ୍ତି ଯେ ତମେ ଯାହା ସବୁ ରଚନା କରିଛନ୍ତି ସମସ୍ତ ଶାସ୍ତ୍ର, ସେଥିରେ ଭଗବାନଙ୍କର ବିଶୁଦ୍ଧ ଲୀଳା ରୂପ ଗୁଣ ଲୀଳା ଏସବୁ ଜିନିଷ ବର୍ଣ୍ଣନା କରାଯାଏ ନାହିଁ। ବେଦରେ ତ୍ରିଗୁଣ ବିଷୟରେ କୁହାହେଉଛି, ସତ୍ୟ ରଜତମ ତ୍ରିଗୁଣ ବିଷୟରେ ଲେଖାହେଇଛି। ତମ ଗୁଣ ଲୋକମାନଙ୍କ ପାଇଁ ଲେଖାହେଇଛି, ସେଠି ବି ମଧ୍ୟ ମାଂସାହାର ପାଇଁ ବ୍ୟବସ୍ଥା କରାହେଇଛି, ସ୍ତ୍ରୀ ସଙ୍ଗ ପାଇଁ ବ୍ୟବସ୍ଥା କରାହେଇଛି, ସବୁ ଜିନିଷ ସେଠି ରହିଛି। କିନ୍ତୁ ଭଗବାନଙ୍କର ଶୁଦ୍ଧ ନାମ ଇତ୍ୟାଦି ଏସବୁ ବର୍ଣ୍ଣନା କରାଯାଇ ନାହିଁ। ତେଣୁ ଏହିସବୁ ବିଷୟରେ ଯେତେବେଳେ ନାରଦ ମୁନି ବ୍ୟାସଦେବ କହିଲେ, ତେଣୁ ବ୍ୟାସଦେବ ଯେତେବେଳେ ମାନେ ତାପରେ ନାରଦ ମୁନି ଚାଲିଗଲା ପରେ ସେ ଯେତେବେଳେ ଧ୍ୟାନ କରୁଛନ୍ତି, ସେତେବେଳେ ସେ ଦେଖୁଛନ୍ତି ଭଗବାନ ଦର୍ଶନ କରୁଛନ୍ତି। ଭକ୍ତି ଯୋଗେନ ମନସି ସମ୍ୟକ ପ୍ରଣୀତ ଅମଳେ ଅପଶ୍ୟତ ପୁରୁଷଂ ପୂର୍ଣ୍ଣ ମାୟାଙ୍କ ତଦପାସ, ପୂର୍ଣ୍ଣ ପୁରୁଷଙ୍କୁ ସେ ଦର୍ଶନ କରୁଛନ୍ତି ଏବଂ ମାୟାକୁ ଦର୍ଶନ କରୁଛନ୍ତି ତାଙ୍କ ପଛପଟେ। ମାୟାଙ୍କ ତଦପାସ, ସେ ମାୟା କିଏ ନା ଜୟା ସମ୍ମୋହିତ ଜୀବମ ଆତ୍ମାନ ତ୍ରିଗୁଣାତ୍ମକ ପରୋପି ମନୁତେନ ଅର୍ଥଂ ତତ୍କୃତମ ଚାବିପତ୍ତି। ଯଦିଓ ଜୀବ ହେଉଛନ୍ତି ଉନ୍ନତତର ଶକ୍ତି, ଭଗବାନଙ୍କର ଉଚ୍ଚତର ଶକ୍ତି, ମାୟା ହେଉଛି ଭଗବାନଙ୍କର ନିମ୍ନତର ଶକ୍ତି, କିନ୍ତୁ ସେ ମାୟାର ଅଧୀନ ହେଇକିରି ନିଜକୁ ମାନେ ପରୋପି ମନୁତେ ଅନର୍ଥମ ମାନେ ନିଜକୁ ମାୟାର ଅଧୀନ ବୋଲି ଭାବୁଛି, ତତ୍କୃତମ ଚାବିପତ୍ତି, ଇଏ ହେଉଛି ଅନର୍ଥ। ଆମେ ନିଜକୁ ଆତ୍ମା ସମ୍ବନ୍ଧରେ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଆମର ନାହିଁ, ଆମ ଶରୀର ଚେତନାରେ ହିଁ ରହୁଛେ। ତେଣୁ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ନଥିବା ହେତୁ ଆମେ ଏଇ ଶରୀର ଚେତନାର ଜ୍ଞାନ ଯାହା ସବୁ ରହିଛି ଆମର, ଏସବୁ ଅନର୍ଥ ବୋଲି କୁହାଯାଉଛି ବା ଅଭଦ୍ର ବୋଲି କୁହାଯାଉଛି। ତେଣୁ ସୁଖଦେବ ଯେମିତି ଆମର ବୈଦ୍ୟ ବା ଜଣେ ଡାକ୍ତର ଜଣେ ରୋଗୀକୁ ଦେଖିଲେ ତାଙ୍କର କ'ଣ ହେଇଛି ତା'ର ଚିହ୍ନ ବର୍ଣ୍ଣ ସବୁ ଜାଣି ସବୁ ତାଙ୍କର ସବୁ ମାନେ କ'ଣ ବ୍ଲଡ଼ ପ୍ରେସର ଇତ୍ୟାଦି ସବୁ ମାପି ସାରିଲା ଇଏ କରିସାରିଲା ପରେ ତାପରେ ସେ ଔଷଧ ପ୍ରଦାନ କରୁଛନ୍ତି। ତେଣୁ ବ୍ୟାସଦେବ ମଧ୍ୟ ସେଭଳି ଭାବରେ ଜଣେ ସାଧୁ ବୈଦ୍ୟ, ସେ ଦେଖୁଛନ୍ତି ଜୀବ ମାନେ କିଭଳି ଭାବରେ ମାୟା ଦ୍ୱାରା ମୋହିତ ହେଇକି ରହିଛନ୍ତି। ତେଣୁକରି ସେ କହିଲେ ଯେ ଅନର୍ଥ ଉପଶମ ସାକ୍ଷାତ ଭକ୍ତି ଯୋଗ ମଦକ୍ଷ ଲୋକସ୍ୟ ଅଜାନନ୍ଦ ବିଦ୍ୱାନ ଚକ୍ରେ ସାତତ ସଂଗୀତା। ଲୋକସ୍ୟ ଅଜାନନ୍ଦ ବିଦ୍ୱାନ ଚକ୍ରେ ସାତତ ସଂଗୀତା ମାନେ ଲୋକମାନେ ଜାଣିପାରୁନାହାନ୍ତି ଯେ ସେମାନେ କେମିତି ଏଇ ମାୟାର ଅଧୀନ ହେଇକିରି ଏସବୁ ଅନର୍ଥ ତାଙ୍କର ହୃଦୟରେ ସବୁ ଆସିଛି। ଏଇ ଅନର୍ଥକୁ ନଷ୍ଟ କରିବା ପାଇଁ ବା ଇଏ ଗୋଟେ ରୋଗ, ଏ ଭବ ରୋଗ, ଏଇ ଭବ ରୋଗକୁ ନାଶ କରିବା ପାଇଁ ଅନର୍ଥ ଉପଶମ ଭକ୍ତି ଯୋଗ ମଧ୍ୟ କରିବେ। ଆର ଉପଚାର କ'ଣ ବା ଔଷଧ କ'ଣ ନା ଭଗବାନ ଯେ ଅଧକ୍ଷଜ ଆମର ଇନ୍ଦ୍ରିୟମାନଙ୍କର ଉର୍ଦ୍ଧ୍ୱରେ ଭଗବାନ, ତେଣୁ ଭଗବାନଙ୍କର ଆଉ ଗୋଟେ ନାମ ହେଉଛି ଅଧକ୍ଷଜ। ତାଙ୍କ ସହିତ ଯଦି ଆମେ ଭକ୍ତି ଆଚରଣ କରିବା ଭକ୍ତି ଯୋଗ ମଧ୍ୟ ଯେ, କିନ୍ତୁ ଏଇଟା ଲୋକମାନେ ଜାଣିନାହାନ୍ତି, ଲୋକ ସେ ଅଜାଣନ୍ତି। ତେଣୁ ବିଦ୍ୱାନ ବ୍ୟାସଦେବ ସେ ଚକ୍ରେ ମାନେ ରଚନା କଲେ ସାତତ ସଂଗୀତା ଏ ଭାଗବତ ରଚନା କଲେ। ଏ ଭାଗବତ ଏଭଳି ଶାସ୍ତ୍ର ଯେ ଯସ୍ୟାଂ ବି ଶ୍ରୀମାଣାୟାମ କେବଳ ଶୁଣିବାକୁ ଆରମ୍ଭ କଲା ମାତ୍ରେ, ଯସ୍ୟାଂ ବି ଶ୍ରୀମାଣାୟାମ କୃଷ୍ଣ ପରମ ପୁରୁଷେ ସେଇ ଭଗବାନ ଯାହାଙ୍କୁ ସେ ଦର୍ଶନ କରିଥିଲେ, ସେଇ ଭଗବାନ ହେଉଛନ୍ତି କୃଷ୍ଣ ଏବଂ ସିଏ ହେଉଛନ୍ତି ପରମ ପୁରୁଷ, ତାଙ୍କ ପ୍ରତି ଭକ୍ତି ଉତ୍ପଦତେ ପୁରୁଷ। ମଣିଷମାନଙ୍କର ବା ପୁରୁଷମାନ ଲୋକମାନଙ୍କର ସମସ୍ତଙ୍କର ଭକ୍ତି ଉତ୍ପନ୍ନ ହେବ। ଭାଗବତ ଏଭଳି ଶାସ୍ତ୍ର ଯେ କେବଳ ପାଠ କଲାମାନେ ଭକ୍ତି ଉତ୍ପନ୍ନ ହେବ, ଭକ୍ତି ଆସିବ, ଭକ୍ତିର ଉତ୍ପତ୍ତି ପୁଂସ ଏବଂ ଶୋକ ମୋହ ଭୟା ପା। ଶୋକ ଆମେ ଯେଉଁ କହିଲେ ଇଚ୍ଛା ଦ୍ୱେଷ, ଇଚ୍ଛା ଅଛି ଯେଉଁ ଜିନିଷ ପାଇଁ ଯେ ଆନନ୍ଦ ପାଇବା ପାଇଁ, ଦ୍ୱେଷ ଯେଉଁଟା ଜିନିଷ ଆମେ ସେଇଟାକୁ ମାନେ ଚାହୁଁନି, ସେ ଶୋକ ଆସୁଛି ଗୋଟେ ନ ସୋଚନ୍ତି ନ କାଙ୍କ୍ଷତି ଯେଉଁଗୁଡ଼ା କୁହାଯାଇଥିଲା, ସୂଚନା ଆସୁଛି, ଶୋକ ଆସୁଛି, ଜିନିଷଟା ଯଦି ଅଛି ସେ ଚାଲିଗଲା ସେଥିପାଇଁ ସୂଚନା ଆସୁଛି ବା ଶୋକ ଆସୁଛି, ଏବଂ ମୋହ ଦ୍ୱନ୍ଦ୍ୱ ମୋହରେ ସମସ୍ତେ ରହିଛନ୍ତି। ତେଣୁ ଶୋକ ମୋହ ଏବଂ ଭୌତିକ ଜଗତର ସବୁଠାରୁ ବଡ଼ ବିପଦ ହେଉଛି ଭୟ, ସବୁଠାରୁ ଅସୁବିଧା ହେଉଛି ଭୟଟା, ସମସ୍ତେ ଭୟରେ ଭୟଭୀତ ହେଇକି ରହିଛନ୍ତି। ତେଣୁ ଏ ତିନୋଟି ଜିନିଷ ଶୋକ ମୋହ ଭୟ ହା ଏ ତିନୋଟି ଜିନିଷକୁ ନଷ୍ଟ ହେଇଯିବ। ଶ୍ରୀମଦ୍ ଭାଗବତ ପାଠ ଆରମ୍ଭ କରିବା କ୍ଷଣି ଏ ତିନୋଟି ଜିନିଷ ନଷ୍ଟ ହେଇଯିବ, ଶୋକ ମୋହ ଭୟାପା। ତେଣୁ ସୁତ ଗୋସ୍ୱାମୀ କହିଲେ ଯେ ଶୁଣନ୍ତା ନଷ୍ଟ ପ୍ରାୟଶ ଅଭଦ୍ରେଶ ନିତ୍ୟଂ ଭାଗବତ ସେବା ଭଗବତୀ ଉତ୍ତମ ଶ୍ଳୋକେ ଭକ୍ତିର୍ ଭବତି ନୈଷ୍ଠ। ସେ ମଧ୍ୟ ସେ କହିଲେ ଯେ ଏଇ ଗ୍ରନ୍ଥ ଭାଗବତମ ଏବଂ ଭକ୍ତ ଭାଗବତମ ଏମାନଙ୍କର ସେବା କଲେ ତାହେଲେ ଆମର ଭକ୍ତି ଆସିବ। ତେଣୁ ଭକ୍ତି ଆସିଲେ କ'ଣ ହବ ନା ତଦୋ ରଜସ୍ତମ ଭାବା କାମ ଲୋଭା ଦୟସ ଯେ ଚେତ ଏତେ ରଣାବିଦ୍ୟମ ସ୍ଥିତଂ ସତ୍ୟ ପ୍ରସିଦ୍ଧ। ଆମ ରଜଗୁଣ ତମ ଗୁଣ ଏଇ ଗୁଣ ସବୁ ଥିବାର ହେତୁ ଆମର ଏସବୁ ପାପକର୍ମରେ ପ୍ରଭୃତି ଆସୁଛି। ତେଣୁ ଯଦି ଆମେ ଏଇ ଭାଗବତମ ସେବା କରିବା ତାହେଲେ ଚେତ ଏତେ ରଣାବିଦ୍ୟମ ଆମର ହୃଦୟ ଯେଉଁ ଆବଦ୍ଧ ହେଇକି ରହିଛି ରଜଗୁଣ ତମଗୁଣ ଦ୍ୱାରା ଆବୃତ ହେଇକି ରହିଛି ସେଥିରୁ ଉର୍ଦ୍ଧ୍ୱକୁ ଯିବ ବା ମୁକ୍ତ ହେବ। ଚେତ ଏତେ ରଣାବିଦ୍ୟମ ସ୍ଥିତଂ ସତ୍ୟ ପ୍ରସିଦ୍ଧ ସତ୍ୟଗୁଣକୁ ଆସିବ ସେମାନେ। ସତ୍ୟଗୁଣର ଲକ୍ଷଣ ହେଉଛି ପୁଣ୍ୟକର୍ମ କରିବେ, ସେଥିପାଇଁ କୁହାଯାଉଛି ଯେ ସାଙ୍କୁ ଅନ୍ତର୍ଗତ ପାପଂ ଜନାନାଂ ପୁଣ୍ୟକର୍ମ ନା ପୁଣ୍ୟକର୍ମ କରିବା ପାଇଁ ଇଚ୍ଛା ହେବ। ସତ୍ୟଗୁଣକୁ ଆସିଲେ ପୁଣ୍ୟକର୍ମ କରିବା ପାଇଁ ଇଚ୍ଛା ହେବ। ତେଣୁ ସ୍ଥିତଂ ସତ୍ୟ ପ୍ରସିଦ୍ଧ ଏଇ ସତ୍ୟଗୁଣକୁ ଆସିଲେ ଏବଂ ପ୍ରସନ୍ନ ମନସ ଭଗବତ ଭକ୍ତି ଯୋଗତ ଭଗବତ ତତ୍ତ୍ୱ ବିଜ୍ଞାନ ମୁକ୍ତ ସଂଘ ସେ ଯାହା ସତ୍ୟଗୁଣକୁ ଆସିଲେ ଜଣେ ଏ ଭକ୍ତି ଭଗବତ ତତ୍ତ୍ୱ ଏସବୁ ଜିନିଷ ବା ଏଇ ରଜଗୁଣ ତମଗୁଣରୁ ମୁକ୍ତ ହେଇକରି ସତ୍ୟଗୁଣରେ ଅବସ୍ଥାପିତ ହେଇପାରିବ। ତେଣୁ ସେଇ ସ୍ତରକୁ ଆସିଲେ ଯେସାଙ୍କୁ ଅନ୍ତର୍ଗତ ପାପଂ ଜନାନାଙ୍କ ପୁଣ୍ୟକର୍ମଣା ତେ ଦ୍ୱନ୍ଦ୍ୱ ମୋହ ନିର୍ଣ୍ଣ। ସେଇଠି ଏ ଯେଉଁ ଦ୍ୱନ୍ଦ୍ୱ ଯେଉଁ ରହିଛି ସୁଖ ଦୁଃଖ ବା ମାନ ଅପମାନ ଯାହା ସବୁ ବିପରୀତ ଜିନିଷ ସବୁ ରହିଛି ଏଥିରୁ ଏବଂ ମୋହ ଯେଉଁ ରହିଛି ଏଥିରୁ ଉର୍ଦ୍ଧ୍ୱକୁ ଯାଇ ତେ ଦ୍ୱନ୍ଦ୍ୱ ମୋହ ନିର୍ମୁକ୍ତ ଏଥିରୁ ମୁକ୍ତ ହେଇକି ଭଗବାନଙ୍କର ଭଜନ୍ତେ ମାଙ୍କ ଦୃଢ଼ବ୍ରତା ଦୃଢ଼ ଭାବରେ ଭଗବାନ ଭଜନ କରନ୍ତି। ପ୍ରାଥମିକ ସ୍ତରରେ ଯେଉଁମାନେ ଆମେ କାଲି ସେଦିନ ଆଲୋଚନା କରିଥିଲେ ଯେଉଁମାନେ ନୂତନ ଭକ୍ତ ସେମାନଙ୍କର ଦୃଢ଼ବ୍ରତା ସେମାନେ ନୁହନ୍ତି, ସେମାନେ ହେଉଛି କୋମଳ ଶ୍ରଦ୍ଧା। ମୁଁ ଯେଉଁ କହିଥିଲି କୋମଳ ଶ୍ରଦ୍ଧା ସେମାନଙ୍କର ଶ୍ରଦ୍ଧା ହେଉଛି କୋମଳ। କିନ୍ତୁ ଯେତେବେଳେ ଭଗବାନଙ୍କର ସେବା କରିବେ ସେମାନେ ସେତେବେଳେ ସେମାନେ ସେମାନଙ୍କର ଦୃଢ଼ ମାନେ ଶ୍ରଦ୍ଧା ଆସିବ। ସେ ଦୃଢ଼ ଶ୍ରଦ୍ଧାଟା ହେଉଛି କୋମଳ ଶ୍ରଦ୍ଧା ନୁହଁ, ସେଇଟା ଦୃଢ଼ବ୍ରତା। ଏଇ ଯେଉଁ କୁହାଯାଉଛି ଦୃଢ଼ବ୍ରତା ସେଇ ଦୃଢ଼ବ୍ରତା ସ୍ତରକୁ ସେମାନେ ଆସିବେ। ଏଇଟା ଚୈତନ୍ୟ ଚରିତ୍ରାମୃତରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇଭଳି ଭାବରେ ଯେଉଁମାନେ ଏଇ ଯେଉଁଭଳି ଭାବରେ ଏଇ ପୁଣ୍ୟକର୍ମର କାର୍ଯ୍ୟ ଯେଉଁମାନଙ୍କ ଆରମ୍ଭ ହେଇଛି ଏବଂ ପାପକର୍ମର ଫଳ ଶେଷ ହେଇଛି ଯେ ସାଙ୍କୁ ଅନ୍ତର୍ଗତ ପାପଂ ଜନାନାଙ୍କ ପୁଣ୍ୟକର୍ମଣା ସେମାନେ ଦ୍ୱନ୍ଦ୍ୱ ମୋହରୁ ନିମୁକ୍ତ ହେଇ ଭଜନ ଭଗବାନଙ୍କର ଦୃଢ଼ ଭାବରେ ଭଜନ କରିଥିଲେ, ଭଜନ୍ତି ଏମାନେ ଦୃଢ଼ବ୍ରତା। ତେଣୁ ତାପରେ ଆଉ ଦୁଇଟି ଶ୍ଳୋକ ଅଛନ୍ତି 29-30 ଜରା ମରଣ ମୁଖ୍ୟାୟ ମାମାଶ୍ରିତ ଯତନ୍ତି ଯେ ତେ ବ୍ରହ୍ମ ତେ ଦ୍ୱିତୀୟ କୃଷ୍ଣ ଅଧ୍ୟାତ୍ମ କର୍ମଚାରୀ। ଅଷ୍ଟମ ଅଧ୍ୟାୟରେ ଯେଉଁ କଥା ସବୁ କୁହାଯିବ ଅଧିଭୂତ ଅଧିଦୈବ ଅଧିଯଜ୍ଞ ଏସବୁ ଜିନିଷ ବିଷୟରେ ଯେଉଁ କୁହାଯିବ ତାକୁ ଜଣାଇବା ପାଇଁ ସପ୍ତମ ଅଧ୍ୟାୟରେ ଶେଷ ଆଡ଼କୁ ଭଗବାନ ସେ ବିଷୟରେ ବର୍ଣ୍ଣନା କରିଛନ୍ତି। ସେମିତି ଆମେ ଏ ବିଷୟରେ ଆଗାମୀ ଆଲୋଚନା କରିବା 7-29। ତେଣୁ ଏଭଳି ଭାବରେ ସବୁ କରାହେଇଛି। ଦରକାର କ'ଣ ପ୍ରଶ୍ନ ଅଛି? ଶ୍ରଦ୍ଧାବାନ ମୁଁ କହିଥିଲି
ସେ ଦ୍ୱିତୀୟ ମାନେ ମଧ୍ୟ ଲୀଳା ବାଇଶ ଅଧ୍ୟାୟରେ ମହାପ୍ରଭୁ କହିଛନ୍ତି ସେଠୁ ଶାସ୍ତ୍ର ଯୁକ୍ତି ସୁନିପୁଣ ଦୃଢ଼ ଶ୍ରଦ୍ଧାଧାର ଉତ୍ତମ ଅଧିକାରୀ ସେଇ ତରେ ସଂସାର ଏଇଟା କହିଥିଲି ଶାସ୍ତ୍ର ସେମାନେ ଯୁକ୍ତି ଦେଇପାରୁଥିବେ ଏବଂ ଦୃଢ଼ ଶ୍ରଦ୍ଧା ଦୃଢ଼ବ୍ରତା ଯେଉଁଟା କୁହାଗଲା ଦୃଢ଼ ଶ୍ରଦ୍ଧା ମଧ୍ୟମ ଅଧିକାରୀର ହେଉଛି ଶାସ୍ତ୍ର ସେମାନେ ଦେଇପାରିବେନି ଶାସ୍ତ୍ର ଯୁକ୍ତି ନାହିଁ ଜାଣେ କିନ୍ତୁ ଦୃଢ଼ ଶ୍ରଦ୍ଧାବାନ ସେମାନେ ମଧ୍ୟମ ଅଧିକାରୀ ସେଇ ମହାଭାଗ୍ୟବାନ ଆଉ ଯାହାର କୋମଳ ଶ୍ରଦ୍ଧା ଯେ ସେ କନିଷ୍ଠଜନ କ୍ରମେ କ୍ରମେ ତେଣୁ ଭକ୍ତ ହୋଇବେ ଉତ୍ତମ ସେମାନେ ଆସ୍ତେ ଆସ୍ତେ ଏଇ ଭଗବାନଙ୍କ ସେବାରେ ରହିଲେ ସେମାନେ ଉତ୍ତମ ଭକ୍ତ ତେଣୁ ଏଇ ଦୃଢ଼ବତା ସ୍ତର ଅର୍ଥ ମଧ୍ୟମ ଅଧିକାରୀ ସ୍ତର ମଧ୍ୟମ ଏବଂ ଉତ୍ତମ ଅଧିକାରୀ ଦୃଢ଼ବତା ଭଗବାନଙ୍କର ସେମାନେ କେବେ ହେଲେ ଭଗବାନଙ୍କୁ ଛାଡ଼ିକି ରହିପାରିବେ ନାହିଁ ଯେମିତି ଆମର ବର୍ତ୍ତମାନ ଦେଖିବା ଯେଉଁମାନେ ଭଗବାନଙ୍କର ଭଜନ କରୁନାହାନ୍ତି ସେମାନେ ପାପକର୍ମରେ ଏତେ ଆସକ୍ତି ରହିଛି ଆସକ୍ତି ସ୍ତର ଆମର ଯେତେବେଳେ ସାଧୁସଙ୍ଗ କରୁଛେ ଆଦୌ ଶ୍ରଦ୍ଧା ତଥା ସାଧୁସଙ୍ଗ ତଥା ଭଜନ କ୍ରିୟା ତଥା ଅନର୍ଥ ନିବୃତ୍ତି ତାପରେ ନିଷ୍ଠା ରୁଚି ଆସକ୍ତି ଏଇସବୁ ଭାବ ତାପରେ ଭାବ ତେଣୁ ଆସକ୍ତି ସ୍ତର ଯେଉଁଟାକ ଆସକ୍ତି ସେମାନେ ଛାଡ଼ିପାରିବେନି ଯେଉଁମାନେ ବିଭିନ୍ନ ପାପ କାର୍ଯ୍ୟ କରୁଛନ୍ତି ବା ଜଣେ ସିଗରେଟ୍ ଟାଣୁଛି ବା ମଦ ପିଉଛି ଏସବୁ ଜିନିଷ ସେମାନେ ତ୍ୟାଗ କରିପାରୁନାହାନ୍ତି କାରଣ ତାଙ୍କ ପ୍ରତି ଏତେ ଆସକ୍ତି ରହିଛି ତେଣୁ ସେହିଭଳି ଭାବରେ ଏପଟେ ମଧ୍ୟ ଯେଉଁମାନେ ଭଗବାନଙ୍କର ଶୁଦ୍ଧ ଭକ୍ତଙ୍କର ସଙ୍ଗ ଲାଭ କରୁଛନ୍ତି ସେମାନେ ମଧ୍ୟ ସେହି ସ୍ତରକୁ ସେହିଭଳି ଭାବରେ ନିଷ୍ଠା ରୁଚି ଆସକ୍ତି ଏହି ସ୍ତରକୁ ସବୁ ତେଣୁ ସେ ଆସକ୍ତି ସ୍ତରକୁ ଯେଉଁମାନେ ଯାଉଛନ୍ତି ସେମାନେ ତ୍ୟାଗ କରିପାରିବେ ନାହିଁ ଭଗବାନଙ୍କୁ ତ୍ୟାଗ କରିପାରିବେ ନାହିଁ ଦୃଢ଼ବ୍ରତ ଦୃଢ଼ ଭାବରେ ସେମାନେ ହଁ କୋମଳ ଶ୍ରଦ୍ଧା ଗୋପାଳ ଚୈତନ୍ୟ ମହାପ୍ରଭୁ କହିଛନ୍ତି ଯେଉଁମାନଙ୍କର ଦୃଢ଼ ଶ୍ରଦ୍ଧା କିନ୍ତୁ ଶାସ୍ତ୍ର ଯୁକ୍ତି ସେମାନେ ଜାଣିନାହାନ୍ତି ସେମାନେ କୁହାଯାଉଛି